भगवते वासुदेवाय ॐ नमो भगवते वासुदेवाय नमो विष्णुपादाय कृष्णपृष्ठाय पुत्राय श्रीमद्देव भक्तिसुहृदं गोस्वामिनि दिनामिनि नमः सद्भक्तमणये मणिपूर्वद्भावाय च प्रभुपादल सद्वाणी प्रचारिणी बताय हरे कृष्ण। आज हमें भगवद्गीता द्वितीय अध्याय आरंभ करवा कथा ये द्वितीय अध्याय शिष्य को सांख्य योग सांख्य जमी गणुचे संख्या ये भाव सांख्य तेणु आज सांख्य योग जदि रही भक्ति योग विषय वर्णना कर प्रभुपाद महाराज कहती ये भगवद्गीता आरंभ में भगवान कथा कौन सांख्य योग ए सबकि ज्ञान रही गुह्य ज्ञान गुहत्तर ज्ञान गुहत्तम ज्ञान तीन प्रकार ज्ञान भगवान देखते द्वितीय अध्याय सबकि ज्ञान ये रही विशेष भाव में सांख्य योग विषय जेहेतु ये वर्णना कर सांख्य कहले आत्मा एवं अनात्मार तफात भौतिक जगत जहाँ सब आम देखुचे सब अनात्मा आत्मा वस्तु किसी ना कि आम जो रोचे आम हूँ आत्मा वस्तु आम भगवान उन्नतर शक्ति आत्मा आम तेणु ये आत्मा और अनात्मा भितर तफात ये सांख्य युग वर्णना कर 38 श्लोक पर्यंत सांख्य योग वर्णना कला 39 श्लोक कह भगवान जे ईशाते विहिता सांख्य बुद्धि जोगे तुम्हें शुणु मुझे एपर्तंत सांख्य योग विषय कहली बर्तमान बुद्धि योग भक्ति योग विषय कह बर्तमान शुण तेणु ये अध्याय 72 श्लोक रही आम संक्षेप गोटे गोटे कर आलोचना करवा ये जहाँ आमको गोटे सुजोग मिलला संक्षेप आलोचना कर आम साधारण गोटे श्लोक पाठ करूँ गोटे गोटे प्रवचन मान गोटे श्लोक किंतु एमती संक्षेप कहवा अवसर के आसी नाला विशेष सेमती तेणु यहाँ आम संक्षेप कहवा विभिन्न आचार्य मैंने श्लोक उपर सब बरणी दे टीका रूपनाथ महाराज सहित अन्य माने विश्वनाथ चक्रवर्ती ठाकुर आप देखिए भगवद गीता आमर जो प्रभुपाद महाराज लिखिंट एथेर से प्रथम जो एक समर्पण कर बलदेव विद्याभूषण को समर्पण कर वेदांत दर्शन उपर गोविंद भास्कर प्रणेता श्री बलदेव विद्याभूषण को ये बही समर्पित होना बलदेव विद्याभूषण कि आलोचना करवा विशेष भाव बलदेव विद्याभूषण जे गुरु विश्वनाथ चक्रवर्ती ठाकुर तांकर भाष्य आलोचना करवा एवं आमर मूल भाष्यकार होती श्रीधर स्वामी विशेष भाव भागवत मूल भाष्यकार होती श्रीधर स्वामी महाप्रभु कहते जड़े भाष्यकार जन जो भागवत भाष्य भाष्य लिखिले सी कहले मुझ श्रीधर स्वामी भाष्य न लिख मान भाष्य को न लेकिन मुझे भाष्य दे महाप्रभु कहले स्वामी ना मानिले बेस्या करी गणी सी हूँ स्वामी जदि जन न मानवे तो सी हूँ बेस्या तेणु श्रीधर स्वामी भाष्य को आलोचना करवा यही भाव संक्षेप विभिन्न आचार्य मान मत को नहीं आम सांख्य योग आरंभ करवा 72 श्लोक रही आम टे कथा स्पीड रोचे स्पीड कहीदेव प्रथम प्रथम जो मुझे कहती मोर बहुत स्पीड होता मैंने बहुत स्पीड में कहती बहुत जोर मानने बहुत शीघ्र शीघ्र कहीदी मत बहुत भक्त कह तुम धीरे धीरे कह कि मोर बात बेग रही कंट्रोल करपे तथा मुझे चेष्टा करी धीरे धीरे कहवापी कारण बहुत संस्कृत भाषा बहुत गुह्य ज्ञान रही ज्ञान भी समस्त जानती ना तेणु ये भौतिक ज्ञान नुह कि दिव्य ज्ञान तेणु आम ये द्वितीय अध्याय प्रथम श्लोक आरंभ करवा आम कथा को तेणु ये संजय कौन प्रथम अध्याय आप शुणिले 46 श्लोक कथा प्रथम अध्याय शेष होती तेणु अंतिम आम का शुणिले जे यही भाव अर्जुन तांकर युक्ति को उपस्थापन करी एवं मुक्ता ऋषिकेश एवं मुक्ता अर्जुन संख्ये से युद्ध रे अर्जुन यही भाव कही रथोपस्थ उपाविशत रथ उपर बसी पड़े से आठ ठिया पारे ना
ତେଣୁ ଗୁରୁ ଠିଆ ହେଇକିରି କହୁଛନ୍ତି, ଉପଦେଶ ଦେଉଛନ୍ତି, ଶିଷ୍ୟ ବସିକିରି ଶୁଣୁଛି, ଦୁଇ ଓରଟା କଥା ହେଇଛି ଏଠି। ଗୁରୁ ହେଉଛନ୍ତି ଡ୍ରାଇଭର ଚାକର, ଶିଷ୍ୟ ହେଉଛନ୍ତି ମାଲିକ। ଏଇଭଳି ଭାବେ ଏ ଗୁରୁ ଶିଷ୍ୟ ପରମ୍ପରା, ଅଦ୍ଭୁତ ପରମ୍ପରା ଆମର ପରମ୍ପରା ରହିଛି ପ୍ରକୃତରେ। ଗୁରୁ ଆମର ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଜଣେ ଗୁରୁ ହେଉଛନ୍ତି ଜଡ଼ ଭରତ, ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ। ତାଙ୍କୁ ତିନୋଟି ଜନ୍ମ ନେବାକୁ ପଡ଼ିଥିଲା, ଗୋଟିଏ ହରିଣ ପ୍ରତି ଆସକ୍ତି ତାଙ୍କର ଆସିଗଲା, ତେଣୁ ହରିଣ ଜନ୍ମ ପରେ ତୃତୀୟ ଜନ୍ମ ସେଇଥିରେ ବ୍ରାହ୍ମଣ ଜଡ଼ ହିସାବରେ ରହିଥିଲେ। ପ୍ରକୃତ ସବୁ ଜାଣନ୍ତି, ସବୁ କହିପାରନ୍ତି, ସବୁ ଶୁଣିପାରନ୍ତି, କିନ୍ତୁ ଜଡ଼ ହିସାବରେ ରହୁଥିଲେ, ତେଣୁ ତାଙ୍କର ନାମ ହୋଇଥିଲା ଜଡ଼ ଭରତ। ଜଡ଼ ଭରତ କାହାକୁ ଜ୍ଞାନ ପ୍ରଦାନ କରିନଥିଲେ, କିନ୍ତୁ ତାଙ୍କର ଶିଷ୍ୟ ଯିଏ ହେଲେ ତାଙ୍କୁ ସେ ଶିବିକାରେ ବାହନ କରି ନେଲେ, ଶିବିକାରେ ବାହନ କରି ନେଉଥିଲେ, ସେଠି ତାଙ୍କୁ ଜ୍ଞାନ ଦେଇଛନ୍ତି। ଇଏ ଅଦ୍ଭୁତ ଗୁରୁ ଶିଷ୍ୟ ପରମ୍ପରା ରହିଛି ସବୁ ଆମର ବୈଦିକ ଶାସ୍ତ୍ରରେ। ଯାହା ହେଉ, ବର୍ତ୍ତମାନ ଯେତେବେଳେ ଅର୍ଜୁନ ବିଶୁଜ ସସରଂ ଚାପମ୍, ତାଙ୍କର ଯେଉଁ ଗାଣ୍ଡିବ ପ୍ରସିଦ୍ଧ ଗାଣ୍ଡିବ ଧନୁ ରହିଛି, ଚାପ ସର ଚାପ ଏସବୁ ତ୍ୟାଗ କରିଦେଲା, ଧରି ରଖିବା ପାଇଁ ତାଙ୍କର ଶକ୍ତି ନଥିଲା, ତେଣୁ ଶୋକ ସମ୍ବିଗ୍ନ ବାଣସ, ଏତି ଶୋକାତୁର ହୋଇଗଲେ ସେ ଆଉ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, ବସିପଡ଼ିଲେ। ଦୁର୍ବଳ ଲାଗିଲେ ଜଣେ ବସିପଡ଼େ, ଠିଆ ହୋଇପାରେ ନାହିଁ, ଠିଆ ହେବା ପାଇଁ ମଧ୍ୟ ଶକ୍ତି ଦରକାର, ତେଣୁ ସେ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, ଆଉ ଯୁଦ୍ଧ କ'ଣ କରିବେ, ବସିପଡ଼ିଲେ। କିନ୍ତୁ ଭଗବାନ ଭଗବାନ ଚାହୁଁଥିଲେ, ଭଗବାନ କ'ଣ ଦେଇଥିଲେ ଦିଅନ୍ତି, ଦିଅନ୍ତି ଇଏ କରିବା ପାଇଁ ଆନେସ୍ଥେସିଆ, ଭଗବାନ ଆନେସ୍ଥେସିଆ ଦେଇଦେଇଛନ୍ତି। ଆମେ କହିଥିଲୁ ଯେତେବେଳେ ସେନା ଉଭୟ ମଧ୍ୟ ରଥକୁ ସ୍ଥାପନ କଲେ, ସେତେବେଳେ କହିଲେ ଦେଖ ସମବେଦାନ କରୁନୀତି, ଆଙ୍ଗୁଠି ଦେଖିକି କହିଦେଲେ, ସେଇଠି ଆନେସ୍ଥେସିଆ ଦିଆ ଅର୍ଜୁନକୁ ଆନେସ୍ଥେସିଆ ଦିଆ ହେଇଗଲା। ଅର୍ଜୁନ ଆଉ ଛାଡ଼ୁଛି ଶୋକ ପରେ ଆଉ କଥା କହିପାରିଲେ ନାହିଁ, ବସି ପଡ଼ିଲେ, ଏତେ ଦୁର୍ବଳ ହୋଇଗଲେ। ଆନେସ୍ଥେସିଆ ଦେଇଛନ୍ତି ଭଗବାନ, କାହିଁକିନା ତାଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଏ ଜ୍ଞାନ ପ୍ରଦାନ କରାଯିବ। ଭଗବାନ ଅଦ୍ଭୁତ, ଗୋଟେ ଶାନ୍ତ ପରିବେଶରେ ମଧ୍ୟ ଆମେ ଭଗବତ ଗୀତାର ଜ୍ଞାନକୁ ଦେଇପାରିଥାନ୍ତେ, କିନ୍ତୁ ଭଗବାନ ସେ ସବୁକିଛି କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ତେଣୁ ଯୁଦ୍ଧକାଳୀନ ପରିସ୍ଥିତିରେ ଏମର୍ଜେନ୍ସି ସିଚୁଏସନ୍ରେ ଭଗବାନ ଜ୍ଞାନ ପ୍ରଦାନ କରିପାରିବେ, ଏବଂ ଅର୍ଜୁନ ମଧ୍ୟ ତାକୁ ଠିକ୍ ଠିକ୍ ଭାବରେ ଶ୍ରବଣ କରିବେ, ଅନ୍ତିମରେ ସବୁ ତାକୁ ଆସିବ କଥା। ତେଣୁ ଇଏ ଭଗବାନ ସବୁକିଛି କରିପାରିବେ, ଅଦ୍ଭୁତ ପରମାଶୀ ଭଗବାନ। ତେଣୁ ଯାହା ହଉ, ବର୍ତ୍ତମାନ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲା। ଦ୍ୱିତୀୟ ଅଧ୍ୟାୟରେ ସଂଜୟ କହୁଛନ୍ତି, ତଥା କୃପା ବିଷ୍ଟ, ଯେତେବେଳେ ଏଇଭଳି ଭାବରେ ଭଗବାନ ଦେଖୁଛନ୍ତି ଅର୍ଜୁନ ଏଇ ଭାବରେ ବସି ପଡ଼ିଲେ, ମୁଁ ଯେଉଁ ଆନେସ୍ଥେସିଆ ଦେଇଛି ସେଇଟା କାମ କଲା ବର୍ତ୍ତମାନ, ତେଣୁ ମୁଁ ତାଙ୍କୁ ବର୍ତ୍ତମାନ କହିବି। ତେଣୁ ତଥା କୃପା ବିଷ୍ଟ, ବର୍ତ୍ତମାନ କୃପାରେ ଭରିଗଲେ ଭଗବାନ, ଆବିଷ୍ଟ ହେଇ ଅଶ୍ରୁପୂର୍ଣ୍ଣା କୁଳେ କ୍ଷୀଣମ ଅର୍ଜୁନକୁ ଦେଖୁଛନ୍ତି, କିଭଳି ରହିଛନ୍ତି ନା ତାଙ୍କର ଚକ୍ଷୁରେ ଲୋତକ ବାହାରୁଛି, ଅଶ୍ରୁପୂର୍ଣ୍ଣା ପୂର୍ଣ୍ଣ ଅଶ୍ରୁ ବାହାରୁଛି, ଧାରଧାର ଲୁହ ବାହାରୁଛି, ଏଇଭଳି ଭାବରେ ତାଙ୍କର ମୁଖ ରହିଛି, ତେଣୁ ବିଷିଦନ୍ତମ ସେଇ ବିଷାଦଗ୍ରସ୍ତ ଅବସ୍ଥାରେ ବାକ୍ୟମ ଉବାଚ ମଧୁସୂଦନ, ସେଇ ବିଷାଦଗ୍ରସ୍ତ ଅବସ୍ଥାରେ ଅର୍ଜୁନକୁ ଭଗବାନ ମଧୁସୂଦନ ଏ କଥା କହିଲେ। ମଧୁସୂଦନ କାହିଁକି କହିଲେ ସଞ୍ଜୟ, ନା ଏ କଥା ଯେତେବେଳେ ଶୁଣୁଛନ୍ତି ଧୃତରାଷ୍ଟ୍ର, ସେତେବେଳେ ସେ ବହୁତ ଆନନ୍ଦିତ ହୋଇଯାଉଛନ୍ତି, କାହିଁକି ନା ମୋ ପୁଅମାନେ ଯେଉଁ ସେ ତ ଅର୍ଜୁନ ଯୁଦ୍ଧ କରିବେ ନାହିଁ, ସେ ତ ଆରମ୍ଭରୁ ତ ଫେଲ୍ ମାରିଗଲେଣି, ଆଉ ସେ ଆରମ୍ଭରୁ ତ ଚିତ୍ପଟାଙ୍କ ଦେଲେଣି, ଆଉ ସେ କ'ଣ ଯୁଦ୍ଧ କରିବେ ଯେ ଆମ ପୁଅମାନେ ହାରିବେ, ତେଣୁ ତାଙ୍କର ଆଶା ବଳବତୀ ହେଉଛି, ମୋ ପୁଅମାନେ ନିଶ୍ଚିନ୍ତ ଭାବରେ ଯାଇ ପାରିବେ, ସେଠି ଯୁଦ୍ଧ ତ ହେବ ନାହିଁ, ଆଉ ପାଣ୍ଡବମାନେ ତାଙ୍କର ସନ୍ଧି କରିବେ, ଶରଣ ଯିବେ, ଏଇଭଳି ଭାବୁଛନ୍ତି ଧୃତରାଷ୍ଟ୍ର, ଅନ୍ଧ ରହିଛନ୍ତି, ଖାଲି ଚକ୍ଷୁର ଅନ୍ଧ ତା ନୁହଁ, ତାଙ୍କର ମଧ୍ୟ ଏ ଧାର୍ମିକ ବ୍ୟାପାରରେ ମଧ୍ୟ ସେ ଅନ୍ଧ ହୋଇକି ରହିଛନ୍ତି, ତେଣୁ ସଞ୍ଜୟ ବୁଝିପାରେ, ସଞ୍ଜୟ ଦିବ୍ୟ ଯୋଗୁଁ ପ୍ରାପ୍ତ ହୋଇଛନ୍ତି, ତେଣୁ ସଞ୍ଜୟ ବୁଝିଛନ୍ତି ମଧୁସୂଦନ ଶବ୍ଦ କହିଲେ, ମଧୁସୂଦନ ମଧୁସୂଦନ ଅର୍ଥ ହେଉଛି ସେ ଭଗବାନ, ସିଏ
ସବୁକିଛି କରିପାରିବେ। ମଧୁ ନାମକ ଦୈତ୍ୟକୁ ସେ ବଦ୍ଧ କରିଥିଲେ। ଆଉ ଅର୍ଜୁନଙ୍କର ଏଇ ଯେଉଁ ବର୍ତ୍ତମାନ ଆସିଯାଇଛି, ଏ ଯେଉଁ ବିଚରଣ ଆସିଯାଇଛି ବା ବିଚଳିତ ହୋଇଯାଇଛନ୍ତି, ତାକୁ ଦୂର କରିବା ପାଇଁ ତାଙ୍କୁ କେତେ ସମୟ ଲାଗିବ? ବାଇଁ ହାତଖା ଖେଲ ଭଗବାନଙ୍କର ମଧୁସୂଦନ ସେଥିପାଇଁ କହିଲେ। ମଧୁସୂଦନ ଧୃତରାଷ୍ଟ୍ର ବୁଝୁଛନ୍ତି କି ନ ବୁଝୁଛନ୍ତି ଅଲଗା କଥା, କିନ୍ତୁ ସଞ୍ଜୟ କହୁଛନ୍ତି ଏଇଟା। ଏଇଥିପାଇଁ ମଧୁସୂଦନ ଶବ୍ଦ ବ୍ୟବହାର କରାଗଲା। ତେଣୁ ବଳଦେବ ବିଦ୍ୟାଭୂଷଣ ଭାଷାରେ କହୁଛନ୍ତି, ଏବଂ ଅର୍ଜୁନଂ ବୈରାଗ୍ୟଂ ଉପାଶ୍ରିତ୍ୟ ସ୍ୱପୁତ୍ର ରାଜ୍ୟ ବଂଶାଶୟା ରୁଷାସ୍ତଂ ଧୃତରାଷ୍ଟ୍ର ମାଲକ୍ଷ୍ୟ ସଞ୍ଜୟ ଉବାଚ। ଯେତେବେଳେ ଏହିଭଳି ଭାବରେ ଅବସ୍ଥା ହୋଇଗଲା, ପ୍ରଥମ ଅଧ୍ୟାୟରେ ଯାହା ସବୁ କହିଲେ, ଧୃତରାଷ୍ଟ୍ର ବହୁତ ଆଗ୍ରହର ସହିତ ଶ୍ରବଣ କରୁଥିଲେ କ'ଣ ଅର୍ଜୁନ କହୁଛନ୍ତି, ଯୁଦ୍ଧ କରିବେ ନା କ'ଣ, କେମିତି କ'ଣ କରିବେ, ଚିନ୍ତା କରୁଛନ୍ତି ଅର୍ଜୁନ କ'ଣ କହିବେ। ତେଣୁ ଅର୍ଜୁନ ଯେଉଁ ସବୁ କହିଲା ଉପସ୍ଥାପନ କଲେ ଯୁକ୍ତି, ଆମେ ଯୁଦ୍ଧ କରିବା ନାହିଁ, ପାପ ଆଶ୍ରୟ କରିବା ନାହିଁ, ଏସବୁ କଥା କହିଲେ, ଏଇଟା ଧୃତରାଷ୍ଟ୍ର ଶୁଣିଲେ, ତେଣୁ ସିଏ ମନେ ମନେ ଭାବୁଛନ୍ତି ଯୁଦ୍ଧ ହେବ ନାହିଁ, ଅର୍ଜୁନ ଜାଣିପାରେ ଏଇଟା ପାପ ହେବ, ତେଣୁ ସେ ପାପ କାର୍ଯ୍ୟ କରିବେ ନାହିଁ, ଆମ ପିଲାମାନେ ପାପ କାର୍ଯ୍ୟ କରିବେ। ସେଥିପାଇଁ ପ୍ରଥମେ ସେ କହିଥିଲେ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ, କାହିଁକି ଇଏ କୁରୁକ୍ଷେତ୍ର ସାମାନ୍ୟ କ୍ଷେତ୍ର ନୁହଁ, ଇଏ ହେଉଛି ଧର୍ମକ୍ଷେତ୍ର। ଏଠି ବହୁତ ପୂର୍ବରୁ ମାନେ ରାଜା ଥିଲେ କୁରୁ, ତାଙ୍କ ନାମ ଥିଲା କୁରୁ, ତାଙ୍କ ନାମରେ କୁରୁକ୍ଷେତ୍ର ହୋଇଛି। ସେ ସେଠି ହଳ କରୁଥିଲେ, କାହିଁକି ନା ଇନ୍ଦ୍ରଦେବ ଆସିଥିଲେ, ତାଙ୍କୁ ଆଲୋଚନା ରହିଛି, ଯେଉଁ କଥା ଘଟଣା ରହିଛି ମହାଭାରତରେ, ଇନ୍ଦ୍ରଦେବ ଆସିଥିଲେ, ଇଏ କହିଲେ ମୁଁ ଏଠି କାହିଁକି ହଳ କରୁନି, ଏଠି ଯେଉଁମାନେ ମୃତ୍ୟୁବରଣ କରିବେ ସେମାନେ ସ୍ୱର୍ଗପ୍ରାପ୍ତ ହେବେ। ଇନ୍ଦ୍ର କହିଲେ ନା, ସେମାନେ ସ୍ୱର୍ଗପ୍ରାପ୍ତ ହୋଇପାରିବେ ନାହିଁ ଏଇଭଳି ଭାବରେ, କିନ୍ତୁ ଆଙ୍କର ଯେଉଁ ରହିଛି ବହୁତ ଲାଗିକି ରହିଛନ୍ତି ସେ କାର୍ଯ୍ୟରେ, ଭଗବାନଙ୍କର ସ୍ମରଣ କରୁଥିବେ, ଭଗବାନ ପ୍ରାର୍ଥନା କରୁଥିବେ, ତେଣୁ ଅନ୍ତିମରେ ଇନ୍ଦ୍ର ସେଥିରେ ରାଜି ହେଲେ, ହଁ ଏଠି ଯେଉଁମାନେ ମୃତ୍ୟୁବରଣ କରିବେ ସେମାନେ ସ୍ୱର୍ଗକୁ ସବୁ ଯିବେ। ସେଥିପାଇଁ ଧର୍ମକ୍ଷେତ୍ରଟା ଆମ ନାମ ହେଇଛି ଧର୍ମକ୍ଷେତ୍ର। ତେଣୁ ଧୃତରାଷ୍ଟ୍ର ଯେତେବେଳେ କହୁଛନ୍ତି ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ, କହିବାର ଅର୍ଥ ହେଉଛି ଧର୍ମକ୍ଷେତ୍ର ସେଇଟା, ଆମର ପିଲାମାନେ ସବୁ ଅଧର୍ମରେ ରହିଛନ୍ତି, ପାଣ୍ଡବ ପିଲାମାନେ ଧାର୍ମିକ ପିଲା ସେମାନେ ସବୁ ଧର୍ମରେ ରହିଛନ୍ତି, ତେଣୁ ତାଙ୍କର ବିଜୟ ନିଶ୍ଚିତ। ଏହି ଆଶାରେ ପ୍ରଥମେ ତାଙ୍କ ପାଟିରୁ ବାହାରୁଛି ଧର୍ମକ୍ଷେତ୍ରେ, ଧର୍ମକ୍ଷେତ୍ର। ଆପଣମାନେ ଶୁଣିଥିବେ, ଆପଣମାନେ ପଢ଼ୁଥିବେ, ପିଲାଦିନେ ଆମେ ସ୍କୁଲରେ ପଢ଼ୁଥିଲୁ, ଯେତେବେଳେ ଦୁର୍ଯ୍ୟୋଧନ ଯୁଦ୍ଧ ଯିବା ପାଇଁ ଯାଉଥିଲେ, ସେତେବେଳେ ତାଙ୍କ ମା ଗାନ୍ଧାରୀ ଏ କଥାଟି କହିଥିଲେ, ଆପଣଙ୍କ ମନେ ଅଛି, ଯାହା ହଉ ବୀର ରଣେ ଧରଣୀ ଗକ୍ଷୁ ପାପ ରାଶି ହେଉ କ୍ଷୟ, ଏଭଳି ଭାବେ କହିଥିଲେ, ଧର୍ମରେ ହେଉ ଜୟ, ଏ କଥା କହିଥିଲେ ଗାନ୍ଧାରୀ, ଆମେ ପଢ଼ୁଥିଲୁ ସେତେବେଳେ ପିଲାଦିନେ। ତେଣୁ ଇଏ ଧର୍ମକ୍ଷେତ୍ର, ଏଠି ଧର୍ମର ବିଜୟ ହେବ, ଅଧର୍ମ କ୍ଷେତ୍ର ନୁହଁ, ଇଏ ବହୁତ ଅଧର୍ମ କାର୍ଯ୍ୟ କରିଛନ୍ତି। ଏମିତି ପାଣ୍ଡବମାନଙ୍କୁ ପିଲାଦିନରୁ ଭୀମଙ୍କୁ ବିଷରୋଡ଼ ଦେଇ ମାରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ଯେଉଁ ରହିଛି ବାରଣାବ୍ରତରେ ଯତୁଘର ନିର୍ମାଣ କରିଥିଲେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ମାଆଙ୍କ ସହିତ, ଏସବୁ ବ୍ୟବସ୍ଥା କରିଛନ୍ତି, ସବୁ ଅଧର୍ମ କାର୍ଯ୍ୟ କରିଛନ୍ତି। ଧୃତରାଷ୍ଟ୍ର ଜାଣିଛନ୍ତି, ଧୃତରାଷ୍ଟ୍ରଙ୍କ ଜାଣନ୍ତରେ ଏସବୁ ହେଇଛି, ତେଣୁ ବର୍ତ୍ତମାନ ତାଙ୍କର ଚିନ୍ତା ହେଉଛି ଧର୍ମକ୍ଷେତ୍ର। ତେଣୁ ଅଧର୍ମ ପିଲାମାନେ ଅଧର୍ମରେ ରହିଛନ୍ତି, ପାଣ୍ଡବମାନେ ସେମାନେ ଧାର୍ମିକ ବ୍ୟକ୍ତି, ସେମାନେ ଧର୍ମରାଜ ପୁତ୍ର, ଯୁଧିଷ୍ଠିର ମହାରାଜ ଧର୍ମରାଜଙ୍କ ପୁତ୍ର। ତେଣୁ କ'ଣ ହେଲା, ମାମକା ପାଣ୍ଡବା, ଯେମାନେ ମୋର ପିଲାମାନେ ସେମାନେ ମୋର ନୁହନ୍ତି, ସେମାନେ ପାଣ୍ଡବ ପଣ୍ଡୁଙ୍କ ପୁତ୍ର, ଭେଦ ସେ କରିଛନ୍ତି ପ୍ରଥମରୁ। ତେଣୁ ଏଠି ବଳଦେବ ବିଦ୍ୟାଭୂଷଣ କହୁଛନ୍ତି, ଅର୍ଜୁନଙ୍କର ଏଇ ଯେଉଁ ବୈରାଗ୍ୟ ଦେଖିଲେ, ଶୁଣୁଛନ୍ତି ଧୃତରାଷ୍ଟ୍ର ଅନ୍ଧାର ହେଲେ ଶୁଣୁଛନ୍ତି, ତେଣୁ ସେ ମନେ ମନେ ଚିନ୍ତା କରୁଛନ୍ତି ନିଜ ପୁତ୍ରମାନେ ରାଜ୍ୟ ପ୍ରାପ୍ତ ହୋଇଯିବେ, ପାଣ୍ଡବଙ୍କୁ ଯୁଦ୍ଧ କରିବେ ନାହିଁ, ଆଉ କ'ଣ ଅସୁବିଧା ଅଛି। ତେଣୁ ଏଇଟାକୁ ଧୃତରାଷ୍ଟ୍ରଙ୍କର ଏଇ ମନୋଭାବକୁ ସଞ୍ଜୟ ଦେଖି ଏ କଥା କହୁଛନ୍ତି, ସଞ୍ଜୟ ଉବାଚ, ସେଥିପାଇଁ କହିଲେ ତମ୍ କଥେତି ତତ୍ତମ୍ ତଥା ରୂପାବିଷ୍ଟ, କହିବାର ଉଦ୍ଦେଶ୍ୟ ହେଉଛି, ମଧୁସୂଦନ କହିବାର ଉଦ୍ଦେଶ୍ୟ ହେଉଛି, ତସ୍ୟ ଶୋକମପି ମଧୁବନ ନିୟନିଶ୍ଚତି ଇତି ଭାବ। ବର୍ତ୍ତମାନ ଯେଉଁ ଅର୍ଜୁନଙ୍କର ଶୋକ ହେଇଛି, ତୁମେ ବହୁତ ଆନନ୍ଦ ହେଉଛ, ଅର୍ଜୁନଙ୍କର ଶୋକରେ ତୁମେ ଆନନ୍ଦ ଆସିଛି ଯେ ତୁମର ପୁତ୍ରମାନେ ଜିତିଯିବେ, ରାଜ୍ୟ ଶାସନ କରିବେ, କିନ୍ତୁ ସିଏ ହେଉଛନ୍ତି ମଧୁସୂଦନ, ସେ ସାଧାରଣ ବ୍ୟକ୍ତି ନୁହନ୍ତି ମଧୁସୂଦନ, ସିଏ ମଧୁ ଦୈତ୍ୟକୁ ଯିଏ ହତ୍ୟା କରିଥିଲେ
ଏ ଅର୍ଜୁନଙ୍କର ଶୋକକୁ କ'ଣ ସେ ହତ୍ୟା କରିପାରିବେ ନାହିଁ, ଦୂର କରିପାରିବେ ନାହିଁ, ସେଥିପାଇଁ ଏ ଶବ୍ଦ ବ୍ୟବହାର କରିଛନ୍ତି ସଞ୍ଜୟ ମଧୁସୂଦନ। ତେଣୁ ଏଇଭଳି ଭାବରେ ସଞ୍ଜୟ ଯେତେବେଳେ କହିଲେ, ସଞ୍ଜୟ ଏଇଭଳି ବର୍ତ୍ତମାନ ଭଗବାନ କହିବେ, ଦ୍ୱିତୀୟ ଅଧ୍ୟାୟରେ ଭଗବାନଙ୍କ କଥା ଆରମ୍ଭ ହେବ। ପ୍ରଥମ ଅଧ୍ୟାୟରେ କହିଛନ୍ତି କିନ୍ତୁ ଶୁଣିଲେ ଅର୍ଜୁନ ଶୁଣିଲେ ନାହିଁ ଭଗବାନ କଥା। ଆମେ ଭଗବାନ କହିଲେ ଏସବୁ କାହିଁକି ତୁମେ ଚିନ୍ତା କରୁଛ, ଯୁଦ୍ଧ କର, ଏସବୁ କହିଥିଲେ, ଦୁଇ ତିନି ଥର କହିଛନ୍ତି ଭଗବାନ, ଯୁଦ୍ଧ କର ଯୁଦ୍ଧ କର ଯୁଦ୍ଧ କର, କିନ୍ତୁ ଅର୍ଜୁନ ଶୁଣିଲେ ନାହିଁ। କହିଲେ ମୁଁ ତୁମକୁ କହୁଛି ତୁମେ ଶୁଣିପାରୁନ, ଆମେ ଅଧର୍ମ କାହିଁକି କରିବା, ପାପ କାର୍ଯ୍ୟ କାହିଁକି କରିବା, ତୁମେ ପାପ କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରବୃତ୍ତ ହେଉଛ, ମୋତେ ବାରମ୍ବାର କହୁଛ, ଶୁଣ ମୋ କଥା ଶୁଣ, ମୁଁ ତୁମକୁ କହୁଛି ଜ୍ଞାନ ଉପଦେଶ ଦେଉଛି କହିକି ଭଗବାନ ପ୍ରଥମେ ସେ ଜ୍ଞାନ ଉପଦେଶ ଦେଇଥିଲେ ଅର୍ଜୁନ। ତେଣୁ ବର୍ତ୍ତମାନ ଯେତେବେଳେ ଭଗବାନଙ୍କର ଆନେସ୍ଥେସିଆ କାମ କଲା, ଆଉ ଅର୍ଜୁନ କଥା କହିପାରିଲେ ନାହିଁ, ବସିଗଲେ, ଆଉ ଦୁଇ ଚାରି ପଦ କହିବାର ପରେ ଦ୍ୱିତୀୟ ଅଧ୍ୟାୟରେ କହିବେ। ତେଣୁ ଭଗବାନ ଉବାଚ, ଭଗବାନ ଉବାଚ କାହିଁ କହିଲେ, କୃଷ୍ଣ ଉବାଚ କାହିଁ କହିଲେ ନାହିଁ, ନା କୃଷ୍ଣ କହିଲେ ଲୋକମାନେ ଭାବିବେ କୃଷ୍ଣ ଆମ ଭଳି ଜଣେ ବ୍ୟକ୍ତି, ସେଥିପାଇଁ ବ୍ୟାସଦେବ ଏଠି ରଖିଲେ ଭଗବାନ ଉବାଚ, ଶ୍ରୀ ଭଗବାନ ଉବାଚ, ଏ ସାଧାରଣ ବ୍ୟକ୍ତି ନୁହଁ, ଜନ୍ମ କର୍ମ ତୁମେ ଦିବ୍ୟମ, ଭଗବାନଙ୍କର ଜନ୍ମଠାରୁ ଆରମ୍ଭ କରି ସବୁକିଛି ହେଉଛି ଦିବ୍ୟ, ତେଣୁ ଦିବ୍ୟ ବଚନ ଇଏ, ଆମେ ଯଦି ଶୁଣିବା ଆମର ଜୀବନ ସୁଧୁରିଯିବ, ଆମ ଜୀବନ ବଦଳିଯିବ, ଆମ ଜୀବନର ମୋଡ଼ ବଦଳିଯିବ, ଏ ଭଗବତ ଗୀତାର ଗୋଟିଏ ଶ୍ଳୋକ ଶୁଣି ଜଣେ ଜୀବନର ମୋଡ଼ ବଦଳିଯିବ। ଶ୍ରୀ ଭଗବାନ ଉବାଚ, ଭଗବାନ କହିଲେ, ତେଣୁ ଭଗବାନ ପ୍ରଥମେ କୁତସ୍ତ୍ୱା କସ୍ମଳମିଦମ୍ ବିଷମୟ ସମୁପସ୍ଥିତ ଅନାଥ ଜୁଷ୍ଣମ ଅସ୍ୱର୍ଗମ କୃତିକରମ ଅର୍ଜୁନ, କୁତସ୍ତ୍ୱା କେଉଁଠାରୁ ଆସିଲା, ପ୍ରକୃତି ତାଙ୍କଠାରୁ ହିଁ ଆସିଛି କୁତସ୍ତ୍ୱା, ଏ କସ୍ମଳ ଭଗବାନ ଦେଇଛନ୍ତି ତାଙ୍କ ଅର୍ଜୁନ ବିଷାଦ ବିଭବ ଭଗବାନ ନିଜେ ଦେଇଛନ୍ତି, ତେଣୁ ସିଏ କହୁଛନ୍ତି କୁତସ୍ତ୍ୱା କେଉଁଠୁ ତୁମର କସ୍ମଳ ଆସିଲା, ଏ ମହିଳା ସବୁ କେଉଁଠୁ ଆସିଲା, ହୃଦୟରେ ମହିଳା ତୁମେ କ୍ଷତ୍ରିୟ, କ୍ଷତ୍ରିୟର ଯେଉଁ କ୍ଷତ୍ରିୟ ବିଷୟରେ ଧର୍ମ ବିଷୟରେ କହିବେ ଭଗବାନ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରିବେ, କ୍ଷତ୍ରିୟର କ'ଣ ଧର୍ମ, କ'ଣ ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାଟି ଅପଳାୟନ ଦାନ ଈଶ୍ୱର ଭାବଶ କ୍ଷତ୍ର କର୍ମ ସ୍ୱଭାବ, ଇଏ ହେଉଛି କ୍ଷତ୍ରିୟର କର୍ମ, କ୍ଷତ୍ରିୟର ଧର୍ମ ହେଉଛି ଏଇଟା, ତାଙ୍କର ବୀରତା ରହିଛି ସୂର୍ଯ୍ୟ ଶୌର୍ଯ୍ୟ ତେଜ ତାଙ୍କର କ୍ରାନ୍ତି ସେଭଳି ଭାବେ ରହିଛି, ଧୃତି ସବୁକିଛି ସହି ନେଇପାରିବେ, ସେମାନେ ବହୁତ ଏକ୍ସପର୍ଟ ଦାକ୍ଷ, ଯୁଦ୍ଧ ଚାପି ଅପଳାୟନ ଯୁଦ୍ଧରେ ସେମାନେ ପଳାୟନ କରିବେ ନାହିଁ, ଶତ୍ରୁ ତାଙ୍କୁ ହତ୍ୟା କରିଦେଇପାରନ୍ତି କିନ୍ତୁ ସେ ପିଠି ଦେଖାଇବେ ନାହିଁ, ସାମ୍ନା କରି ସେ ଶତ୍ରୁ ସାମ୍ନା କରି ମୃତ୍ୟୁବରଣ କରିବେ ବରଂ କିନ୍ତୁ ପଳାଇଯିବେ ନାହିଁ, ଇଏ ହେଉଛି କ୍ଷତ୍ରିୟର ଧର୍ମ, ଯୁଦ୍ଧ ଚାପି ଅପଳାୟନ ଭଗବାନ ନିଜେ କିନ୍ତୁ ପଳାଇ ଯାଇଥିଲେ, ଭଗବାନଙ୍କର କଥା କ'ଣ କହିବା, ତତ୍ତ୍ୱରେ ସେଥିପାଇଁ କହିଲେ ତତ୍ତ୍ୱରେ ବୁଝିବାକୁ ପଡ଼ିବ ଭଗବାନ କଥା, ଦୁଇଟା ବିଚାର ରହିଛି, ଆମର ସୁଷମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଦୁଇଟି ବିଚାର ରହିଛି, ଗୋଟେ ହେଉଛି ଆପାତ ବିଚାର ଆଉ ଗୋଟେ ହେଉଛି ତତ୍ତ୍ୱ ବିଚାର, ସାଧାରଣତଃ ଲୋକମାନେ ଯେଉଁ ବିଚାର କରନ୍ତି ସେ ଆପାତ ବିଚାର କରନ୍ତି, ତତ୍ତ୍ୱ ବିଚାର କରିପାରନ୍ତି ନାହିଁ, ତତ୍ତ୍ୱଟା ସବୁ ଜାଣିଲେ ସିନା ତତ୍ତ୍ୱ ବିଚାର କରିବେ, ଆପାତ ଦୃଷ୍ଟିରେ ଦେଖାଯାଉଛି ଏଇଭଳି, କିନ୍ତୁ ପ୍ରକୃତ ତତ୍ତ୍ୱ କ'ଣ ସେମାନେ ବୁଝିପାରିବେ ନାହିଁ। ତେଣୁ ଏଠି ଯେଉଁ ଭଗବାନଙ୍କ ଲୀଳାକୁ ବୁଝିବା ପାଇଁ ହେଲେ ସେହିଭଳି ଭାବରେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଚତୁର୍ଥ ଅଧ୍ୟାୟରେ ଭଗବାନ କହିବେ, ଭଗବାନଙ୍କ ସମ୍ବନ୍ଧରେ ବୁଝିବା ପାଇଁ ହେଲେ ଆମେ ନିଜେ ଭଗବତ ଗୀତା ପଢ଼ିକି ବୁଝିପାରିବା ନାହିଁ, ଜଣେ ଯିଏ ଜାଣିଛନ୍ତି ତତ୍ତ୍ୱଦର୍ଶୀ ଯିଏ ଭଗବାନଙ୍କର ଅନୁଭବ କରିଛନ୍ତି ତତ୍ତ୍ୱ ଜାଣନ୍ତି ଯେ ସେଭଳି ଗୁରୁଙ୍କ ପାଖକୁ ଯାଇ ସେଭଳି ଜ୍ଞାନୀଙ୍କ ପାଖକୁ ଯାଇ ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହେବା, ତାଙ୍କୁ ସେବା କରି ତାଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ପ୍ରଣାମ କରି ଆମେ ଏଇ ତତ୍ତ୍ୱକୁ ଜାଣିବା, ନହେଲେ ଏତେ ସହଜରେ ତତ୍ତ୍ୱକୁ ଜାଣିହେବ ନାହିଁ। ତେଣୁ ଭଗବାନ କହୁଛନ୍ତି କୁତସ୍ତ୍ୱା କସ୍ମଳ ମିଦମ୍, ତୁମର ହୃଦୟରେ ଏସବୁ ମହିଳା କେଉଁଠୁ ଆସିଲା, କ୍ଷତ୍ରିୟର ଯେଉଁ ଧର୍ମ ରହିଛି କୁଆଡ଼େ ଗଲା, ତୁମର କ୍ଷତ୍ରିୟ ଧର୍ମ କାପୁରୁଷ ଭଳି କଥା କହୁଛ, ପଳେଇବ ପିଇବ ନା ପୁରୁଷକ ଭଳି ନପୁଂସକ ଭଳି କଥା କହୁଛ, ପ୍ରୈବ ଭଳି କଥା କହୁଛ, କୁତସ୍ମା କସ୍ମଳ ବିଦମ ବିଷମୟ ସମୁପସ୍ଥିତ, ଇଏ ଖେଳିବା ସମୟ ନୁହଁ, ଏଇଟା ହେଉଛି ଯୁଦ୍ଧ କରିବା ସମୟ, ଏଠି ଥଟା ମଧ୍ୟ ଚଳିବ ନାହିଁ, ଥଟା ମଧ୍ୟ ଚଳିବ ନାହିଁ, ବିଷମ ପରିସ୍ଥିତି ଏଠି, ଜଣଙ୍କ ଜୀବନ ଚାଲିଯିବ, ମୃତ୍ୟୁ ଜଣେ ବରଣ କରିବ, ତୀର ସବୁ ଚାଲିବ, କେତେ ପ୍ରକାର ଅସ୍ତ୍ର ସବୁ ରହିଛି, ଆଗ୍ନେୟ ଅସ୍ତ୍ର, ବିଭିନ୍ନ ପ୍ରକାର ଅସ୍ତ୍ର ସବୁ ବର୍ଣ୍ଣନା କରାଯିବ, ଅନେକ ପ୍ରକାର ଅସ୍ତ୍ର ସବୁ ରହିଛି, ମହାଭାରତ ସବୁ ବର୍ଣ୍ଣନା କରାଯାଇଛି, ଅନେକ ପ୍ରକାର ନାଗାସ୍ତ୍ର, ନାଗପାସ, ଅଗ୍ନିଅସ୍ତ୍ର, ଏମିତି ଅନେକ ପ୍ରକାର ଅସ୍ତ୍ର ସବୁ ରହିଛି, ବ୍ରହ୍ମ ଅସ୍ତ୍ର, ଅନ୍ତିମ ଅସ୍ତ୍ର ହେଉଛି ବ୍ରହ୍ମ ଅସ୍ତ୍ର, ବିଭିନ୍ନ ଶକ୍ତି ସବୁ ରହିଛି, ବର୍ତ୍ତମାନ ବିଷମ ପରିସ୍ଥିତି। ଆଉ ତୁମେ କ'ଣ ଏଠି ଥଟାମଜା କରୁଛ ନା କ'ଣ ଅଛି, ଯୁଦ୍ଧ କର। କୁତସ୍ତା କାଶ୍ମଳ ବିଦମ ବିଷମ ସଂପସ୍ଥିତମ ଅନାର୍ଯ୍ୟ ଦୁଷ୍ଟମ। ଏ ଆର୍ଯ୍ୟ କଥା ତୁମେ କହୁନ, ଅନାର୍ଯ୍ୟ ବୋଲି କହୁଛ। ଆର୍ଯ୍ୟ କହିଲେ ଯେଉଁମାନେ ବେଦବିଧି ମାନନ୍ତି, ବେଦବିଧି ଯେଉଁମାନେ ମାନିକରି କାର୍ଯ୍ୟ କରୁଛ ସେମାନେ ହେଉଛନ୍ତି ଆର୍ଯ୍ୟ। ତୁମେ ବେଦବିଧି ଅନୁସାରେ କାର୍ଯ୍ୟ କରିବା, ଅନାର୍ଯ୍ୟ ବୋଲି କାର୍ଯ୍ୟ କରୁଛ, ବେଦ କ'ଣ ଜାଣିନ, ଶାସ୍ତ୍ର କ'ଣ ଜାଣିନ ତୁମେ, ଅନାର୍ଯ୍ୟ ଦୁଷ୍ଟ ଅସ୍ୱର୍ଗମ। ଏଇ ଯେଉଁ ତୁମେ ଯେଉଁ କଥା କହୁଛ, ତୁମେ ସ୍ୱର୍ଗ ବି ପ୍ରାପ୍ତ ହୋଇପାରିବ ନାହିଁ, ମୃତ୍ୟୁବରଣ କଲେ ଅନ୍ତ ପକ୍ଷେ ତୁମେ ସ୍ୱର୍ଗ ପ୍ରାପ୍ତ ହୋଇଥାନ୍ତି, ସେଇଟା ମଧ୍ୟ ପ୍ରାପ୍ତ ହୋଇପାରିବନି। ଅସ୍ୱର୍ଗମ ଅକୀର୍ତ୍ତିକର ମଧ୍ୟ, ତୁମକୁ କେହି କୀର୍ତ୍ତି ପ୍ରଦାନ କରିବେ ନାହିଁ। ତୁମେ ମୋର ସଖା, ତୁମେ ପ୍ରସିଦ୍ଧ ମୋର ସଖା ଅର୍ଜୁନ, ମୋର ସଖା ଭଗବାନଙ୍କ କୀର୍ତ୍ତି ରହିଛି, ମୋର ଭକ୍ତ ହୋଇକରି ମୋର ସଖା ହୋଇକରି ତୁମେ କୀର୍ତ୍ତି ପ୍ରାପ୍ତ ହେବ ନାହିଁ। ଅକୀର୍ତ୍ତିକର ଅର୍ଜୁନ, ଅକୀର୍ତ୍ତିକର କଥା ସବୁ କହୁଛ। ତେଣୁ ଏଠାରେ ଆମର ସୁଦର୍ଶନ କହୁଛନ୍ତି ଯେ ଇଦମ୍ କାଶ୍ମଳମ୍ ଉପସ୍ଥିତମ୍। ଏ ପ୍ରଭୁପାଦ ମହାରାଜ କହିଛନ୍ତି ମୋହ ମହିଳା, ମହିଳା ମହିଳା କେଉଁଠୁ ଆସିଲା, ଅଜ୍ଞାନ ମହିଳା କହିଲେ ଅଜ୍ଞାନ। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ମୋହ କଷ୍ମଳ କହିଲେ ମୋହ, ତୁମେ ମୋହ କେମିତି ପ୍ରାପ୍ତ ହୋଇଯାଉଛ ବର୍ତ୍ତମାନ, ପ୍ରକୃତରେ ଭଗବାନ ତାଙ୍କୁ ମୋହ କରିଛନ୍ତି। ତେଣୁ ଅନ୍ତିମରେ କହିବେ ପ୍ରଭୁ ମୋର ମୋହ ଦୂର ହୋଇଗଲା, ତତ୍ ପ୍ରସାଦ ଆତ ଆପଣଙ୍କ କୃପାରୁ ମୋର ବର୍ତ୍ତମାନ ମୋହ ଦୂର ହେଲା। ଭଗବାନ ମୋହ କରିଥିଲେ ଏବଂ ଜ୍ଞାନ ପ୍ରଦାନ କରି ସେ ମୋହକୁ ଦୂର କରିଛନ୍ତି, ଅନ୍ତିମରେ ସେ କଥା କହିବେ। ତେଣୁ ଏଇ ଯେଉଁ ମୋହ ପ୍ରାପ୍ତ ଇତି ଆର୍ଯ୍ୟ ଅସେବିତମ୍ ଅନାର୍ଯ୍ୟ ଦୃଷ୍ଟମ୍। ଯେଉଁମାନେ ଆର୍ଯ୍ୟ ବ୍ୟକ୍ତିମାନେ ଯେଉଁମାନେ ବୈଦିକ ରୀତି ଜାଣନ୍ତି, ବୈଦିକ ଜ୍ଞାନ ଜାଣନ୍ତି, ସେମାନେ ଏଇଟାକୁ ଅନୁମୋଦନ କରିବେ ନାହିଁ। ଠିକ୍ ବେଦବିଧି ଉଲ୍ଲଂଘନ କରି କାର୍ଯ୍ୟ କରାଯାଉଛି ବୋଲି କହିବେ ସେମାନେ। ଅସ୍ୱର୍ଗ୍ୟମ୍, ଅସ୍ୱର୍ଗ୍ୟମ୍ କହିଲେ ଅଧର୍ମ୍ୟମ୍, ଏଇଟା ଧର୍ମନୀତି ମଧ୍ୟ, ଏଇଟା ଧର୍ମ ମଧ୍ୟ ଜାଣିନ ଠିକ୍ ଭାବରେ ଧର୍ମ କ'ଣ, ମୋତେ କହିବାକୁ ପଡ଼ିବ ଫୁଣି ଥରେ ଆଉଥରେ ତାକୁ କହିବାକୁ ପଡ଼ିବ। ଧର୍ମ ତୁମେ ଏତେ ଶାସ୍ତ୍ର ପଢ଼ିଛ, ସବୁ କରିଛ, ଧର୍ମଟା ଜାଣିପାରିବ ନାହିଁ, ଶ୍ରେଷ୍ଠ ଧର୍ମ କ'ଣ। ଅର୍ଜୁନ ଜାଣନ୍ତି, କିନ୍ତୁ ଅର୍ଜୁନଙ୍କ ମାଧ୍ୟମରେ ସମସ୍ତ ମାନବ ସମାଜକୁ କୁହାଯିବ, ଧର୍ମ ସ୍ଥାପନ କରିବେ ନା, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ତିନୋଟି କାର୍ଯ୍ୟ ପାଇଁ ଆସନ୍ତି, ଗୋଟେ ହେଲା ପରିତ୍ରାଣାୟ ସାଧୁନାମ, ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ବିନାଶାୟ ଚ ଦୁଷ୍କୃତାମ, ଯେଉଁମାନେ ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି ତାଙ୍କ ବିଷୟରେ ସପ୍ତମ ଅଧ୍ୟାୟରେ କୁହାଯିବ, ସେମାନଙ୍କୁ ଭଗବାନ ବିନାଶ କରିବେ ଏବଂ ଧର୍ମ ସ୍ଥାପନ କରିବେ। ଧର୍ମ କ'ଣ ଲୋକମାନେ ଜାଣନ୍ତି ନାହିଁ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ, ଧର୍ମର ଗ୍ଲାନି ହୋଇଗଲେ ଅଧର୍ମର ଅଭୁତାନ ହୋଇଯାଏ, ଅଧର୍ମକୁ ଲୋକମାନେ ଧର୍ମ ବୋଲି ଭାବନ୍ତି। ଅଷ୍ଟାଦଶ ଅଧ୍ୟାୟରେ କୁହାଯାଇଛି ତମଗୁଣ ସପନ୍ନ ବ୍ୟକ୍ତିମାନେ ଅଧର୍ମଙ୍କୁ ଧର୍ମ ମିତି ମନ୍ୟତେ ତାମସା ବୃତା, ଅଧର୍ମକୁ ସେମାନେ କହନ୍ତି ଧର୍ମ। ତେଣୁ ଭଗବାନ ଧର୍ମ ସ୍ଥାପନ କରିବେ, ତେଣୁ ଏଠି କୁହାଯାଉଛି ଅଧର୍ମ୍ୟମ୍ ଅଜସ୍କରମ ଚ। ତୁମେ ମୋତେ ଯଶ ପ୍ରାପ୍ତ ହେବ ନାହିଁ, ଅର୍ଜୁନ ଚିନ୍ତା କରୁଛନ୍ତି ମୁଁ ଯଶ ପ୍ରାପ୍ତ ହେବି କାହିଁକି କଥା। ତଥାପି କେତେଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ଧର୍ମ ଠିକ୍ ଭାବରେ ଜାଣନ୍ତି ନାହିଁ, ସେମାନେ ଅର୍ଜୁନକୁ ପ୍ରଶଂସା କରନ୍ତି। ଅର୍ଜୁନ ଯେଉଁ ଯୁଦ୍ଧ କରୁନଥିଲେ ବହୁତ ଭଲ କରୁଥିଲେ, ଅହିଂସା ଆଚରଣ କରୁଥିଲେ ସେ, କିନ୍ତୁ କୃଷ୍ଣ ତାଙ୍କୁ ଏଭଳି ଭାବରେ ଠିଆ ହେଇଦେଲେ ସେ ପୁଣି ଯୁଦ୍ଧ କଲେ, ସେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ। ଅର୍ଜୁନ କେତେ ଭଲ ଲୋକ ଥିଲେ, ସେମାନେ ଯେଉଁ ଏଭଳି ଭାବରେ ଅର୍ଜୁନଙ୍କ ପ୍ରଶଂସା କରନ୍ତି, ଯେ ତତ୍ତ୍ୱ ଜାଣନ୍ତି ନାହିଁ, ତତ୍ତ୍ୱ ଜାଣିବା ଲୋକ ଖୁବ୍ କମ୍। ତେଣୁ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ନ ମୁଖ୍ୟାୟ ସ୍ୱର୍ଗାୟ କୀର୍ତ୍ତୟେ, ଏଇ କୌଣସି ଆମେ ଏଇସବୁ ମୁଖ୍ୟ ପ୍ରାପ୍ତ ହୋଇପାରିବ ନାହିଁ, କି ସ୍ୱର୍ଗ ପ୍ରାପ୍ତ ହୋଇପାରିବ ନାହିଁ, କି କୀର୍ତ୍ତି ପ୍ରାପ୍ତ ହୋଇପାରିବ ନାହିଁ, ଏଇସବୁ ତୁମେ ଭଗବାନ କହିବାର ଉଦ୍ଦେଶ୍ୟ ଥିଲା ଏଇଟା। ତେଣୁ ଆମେ ଏତେ ଆଲୋଚନା କରିବା ନାହିଁ ବିଶେଷ ଟୀକାମାନଙ୍କର, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଭାଷ୍ୟରେ କହିଛନ୍ତି, କିନ୍ତୁ ଯାହା ବି ହେଉ, ତେଣୁ ଭଗବାନ କହୁଛନ୍ତି କ୍ଳୈବ କ୍ଳୈବ ମା ସ୍ମ ଗମ ପାର୍ଥ ନୈତତ୍ୱ ଉପବୃଦ୍ଧତେ କ୍ଷୁଦ୍ରମ ହୃଦୟ ଦୁର୍ବଲ୍ୟମ ତତ୍ତ୍ୱତିଷ୍ଟ କରନ୍ତବ। ହୃଦୟ ଦୌର୍ବଲ୍ୟ, ହୃଦୟ ଦୁର୍ବଳତା ତୁମର ଆସିଯାଇଛି, ଇଏ ଗୋଟେ ଅନର୍ଥ, ବିଭିନ୍ନ ପ୍ରକାର ଅନର୍ଥ ରହିଛି ଯେଉଁଥିପାଇଁ ଆମେ ଭଗବାନଙ୍କୁ ଜାଣିପାରୁ ନାହିଁ। ଯାହାଦେହରୁ ହୃଦୟ ଦୁର୍ବଳତା ଗୋଟେ କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ଏ ମୋହ ଦ୍ୱାରା କଷ୍ଟ ହେଇଛନ୍ତି, ଇଏ ହୃଦୟ ଦୁର୍ବଳ। ତେଣୁ କ୍ଲୈବ ମାସ ମମ ପାର୍ଥ, ତମେ ଭାବୁଛ ମନେ ମନେ ଭାବୁଥିବ ମୁଁ ଯୁଦ୍ଧ ନକଲେ ମୋତେ ବହୁତ ପ୍ରଶଂସା କରିବେ, ମୁଁ ହିଂସା ଆଚରଣ କରିନାହିଁ, ଅହିଂସା ଆଚରଣ କରିଛି, ମୁଁ ତାଙ୍କ ପ୍ରତି ଦୟା କରିଛି, ମୁଁ ଭୟ କରୁନାହିଁ ତାଙ୍କୁ, ମୁଁ ତାଙ୍କୁ ଦୟା କରିକି ଏସବୁ କହୁଛି, ଏଭଳି ଭାବୁଛ। କିନ୍ତୁ ଲୋକମାନେ ବୁଝିପାରିବେ ନାହିଁ, ଲୋକମାନେ କହିବେ କି କିଳିବ ଏ ନପୁଂସକଟା, ହେଇଥିଲେ ନପୁଂସକ ହେଇଥିଲେ ଯେତେବେଳେ, କାରଣ ମହାଭାରତରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଅର୍ଜୁନ ଯାଇଥିଲେ ସ୍ୱର୍ଗକୁ ଯାଇଥିଲେ, ଏତେ ଶକ୍ତି ଥିଲା ତାଙ୍କର, ଇନ୍ଦ୍ରଙ୍କ ଠାରୁ ଅସ୍ତ୍ର ଆଣିବା, ତାଙ୍କ ପିତାଙ୍କ ପାଖରୁ ଅସ୍ତ୍ର ଆଣିବା ପାଇଁ ଯାଇଥିଲେ, ଅସୁରମାନଙ୍କୁ ହତ୍ୟା କରିଥିଲେ, ସ୍ୱର୍ଗରେ ରହିଥିଲେ, ସେ ସ୍ୱର୍ଗରେ ଥିଲାବେଳେ ସ୍ୱର୍ଗରେ ବହୁତ ରହିଛି ତାଙ୍କର ସବୁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଅପ୍ସରାମାନେ ନୃତ୍ୟ କରନ୍ତି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ଇନ୍ଦ୍ର ତାଙ୍କ ପାଖରେ ବସେଇଥିଲେ ଅର୍ଜୁନଙ୍କୁ, ଅର୍ଜୁନ ତାଙ୍କର ପୁତ୍ର, ତେଣୁ ସେଇଠି ଅଳକାପୁରୀରେ ଚାଲିଛି ନୃତ୍ୟର ଆସନ ଚାଲିଛି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ବିଶେଷ ଭାବରେ ଉର୍ବଶୀ ନୃତ୍ୟ କରୁଛନ୍ତି, ତେଣୁ ଅର୍ଜୁନ ତାଙ୍କୁ ଲକ୍ଷ୍ୟ କରୁଛନ୍ତି, ନୃତ୍ୟ ଦେଖୁଛନ୍ତି। ଅର୍ଜୁନଙ୍କର ଚିନ୍ତାଧାରା ଗୋଟେ, ଇନ୍ଦ୍ରଙ୍କର ଚିନ୍ତାଧାରା ଅଲଗା ହୋଇଯାଇଛି। ଅର୍ଜୁନ ଚିନ୍ତା କରୁଛନ୍ତି ଇଏ ମୋର ମା, କାହିଁକି ନା ଉର୍ବଶୀ ହେଉଛନ୍ତି ପୁରୁଡ଼ବାଙ୍କର ପତ୍ନୀ ଥିଲେ, ପୁରୁଡ଼ବାଙ୍କର ଇଏ ଚନ୍ଦ୍ରବଂଶରେ ପୁରୁଡ଼ବା ଆସୁଛନ୍ତି, ଚନ୍ଦ୍ରଙ୍କର ପୁତ୍ର ହେଉଛନ୍ତି ବୁଦ୍ଧ, ବୁଦ୍ଧଙ୍କର ପୁତ୍ର ହେଉଛନ୍ତି ପୁରୁଡ଼ବା, ପୁରୁଡ଼ବା ବିବାହ କରିଥିଲେ ଉର୍ବଶୀ, ପୁରୁଡ଼ବାଙ୍କର ପୁତ୍ର ହେଉଛନ୍ତି ସବୁ ରହିଛି ଆୟୁ ଏସବୁ ରହିଛି ଚନ୍ଦ୍ରବଂଶରେ, ଏମାନେ ସେଇ ଚନ୍ଦ୍ରବଂଶରେ ଆସୁଛନ୍ତି ଅର୍ଜୁନ। ତେଣୁ ଉର୍ବଶୀଙ୍କୁ ସେ ନିଜ ମା ଭଳି ଚିନ୍ତା କରୁଛନ୍ତି, ମା ଭଳି ଜ୍ଞାନ କରୁଛନ୍ତି, ତାଙ୍କ ନୃତ୍ୟ ଦେଖୁଛନ୍ତି, ଏତେ ସୁନ୍ଦର ନୃତ୍ୟ କରୁଛନ୍ତି। କିନ୍ତୁ ଇନ୍ଦ୍ର ଚିନ୍ତା କରୁଛନ୍ତି, ପିତା ଚିନ୍ତା କରୁଛନ୍ତି, ପିତା ଇନ୍ଦ୍ର ତ ସବୁବେଳେ କାମାସକ୍ତ ସ୍ୱର୍ଗରେ ଉପଭୋଗର କଥା, ସ୍ୱର୍ଗର ଷ୍ଟାଣ୍ଡାର୍ଡ଼ ଆମର ଷ୍ଟାଣ୍ଡାର୍ଡ଼ ଅଲଗା, ଆମେ ଜାଣିପାରିବା ନାହିଁ ସ୍ୱର୍ଗ କଥା। ଆମର ଶିଶୁମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେମିତି ଆମର ରହିଛି ଟ୍ରାଫିକ୍ ନିୟମ ରହିଛି, ଯେଉଁମାନେ ରାସ୍ତାରେ ଯିବେ ସେମାନେ ଟ୍ରାଫିକ୍ ନିୟମ ମାନିବେ, କିନ୍ତୁ ଯେଉଁମାନେ ଉଡ଼ାଜାହାଜ ଯାଉଛି ଉପରେ ସେ ଟ୍ରାଫିକ୍ ନିୟମ ମାନିବ ନାହିଁ। ତେଣୁ ତାଙ୍କର ଷ୍ଟାଣ୍ଡାର୍ଡ଼ ଅଲଗା, ଆମର ଷ୍ଟାଣ୍ଡାର୍ଡ଼ ଅଲଗା। ଯାହା ହେଉ, ଇନ୍ଦ୍ର ଚିନ୍ତା କଲେ ଅର୍ଜୁନ ବୋଧେ ଭାବୁଛନ୍ତି ଉର୍ବଶୀଙ୍କୁ ଟିକେ ଉପଭୋଗ କରିବେ, ତେଣୁ ଉର୍ବଶୀଙ୍କୁ ଇସାରା ଦେଇଦେଲେ, ଉର୍ବଶୀ ଯାଇ ପହଞ୍ଚିଗଲେ ଅର୍ଜୁନଙ୍କ ପାଖରେ ରାତିରେ। ତେଣୁ ଅର୍ଜୁନ ଯେତେବେଳେ ଦେଖୁଛନ୍ତି ପଚାରୁଛନ୍ତି ମା କୁଆଡ଼େ ଆସିଲେ ଆପଣ, ତେଣୁ ଉର୍ବଶୀ କହୁଛି ଏଠି ସେସବୁ ଚିନ୍ତାଧାରା ନାହିଁ, ଟିକେ ଅଲଗା ଷ୍ଟାଣ୍ଡାର୍ଡ଼, ଏଠି ସ୍ୱର୍ଗୀୟ ସ୍ୱର୍ଗଧାରାରେ ଚିନ୍ତା ହେବ, ଏଠି ଏଠି ସେସବୁ ଚିନ୍ତା କ'ଣ ପୃଥିବୀ ଭଳି ଏଠି କଥା ନାହିଁ, ସେଠି ଅଲଗା କଥା ନା। ହେଲେ ବି ଆପଣ ମୋର ମା, ନା ମୁଁ ତୁମକୁ ଅଭିଶାପ ଦେଉଛି, ଅଭିଶାପ ଦେଉଛି, ତୁମେ କ୍ଳିବ ହେଇଯାଅ, ନପୁଂସକ ହେଇଯାଅ। ତେଣୁ ତାପରେ ଇନ୍ଦ୍ର ଯେତେବେଳେ ଜାଣିଲେ କଥା, ତାପରେ ଉର୍ବଶୀଙ୍କୁ କହିବାରୁ ସେ ଗୋଟିଏ ବର୍ଷ ପାଇଁ ସେଇ ସେ ଯେଉଁ କର୍ସ ଦେଲେ ବା ଅଭିଶାପ ଦେଲେ ଗୋଟିଏ ବର୍ଷ ପାଇଁ ଲାଗୁ ହେବ, କାର୍ଯ୍ୟକାରୀ ହେବ। ତେଣୁ ଯେତେବେଳେ ବର୍ତ୍ତମାନ ମହାଭାରତ ଏଇ ଯେଉଁ ବନ ପର୍ବ ସରି ବନ ପର୍ବର ଅନ୍ତିମରେ 12 ବର୍ଷ ବନବାସ କଲା ପରେ ଗୋଟିଏ ବର୍ଷ ଅଜ୍ଞାତବାସ ହେବ, ସେ ଅଜ୍ଞାତବାସରେ ଅର୍ଜୁନ ସେଇଟାକୁ ଗ୍ରହଣ କଲେ, ସେ ନପୁଂସକ ହୋଇଗଲେ, ନୃତ୍ୟ ଶିଖିଥିଲେ ସେଇଠି ସ୍ୱର୍ଗରେ, ଯେଉଁ ରହିଛନ୍ତି ଗନ୍ଧର୍ବ ଜଣେ ଗନ୍ଧର୍ବ ଅଛନ୍ତି ତାଙ୍କଠାରୁ ଶିକ୍ଷା କରିଛନ୍ତି ନୃତ୍ୟ। ତେଣୁ ବର୍ତ୍ତମାନ ଉତ୍ତରା ଯେଉଁ ବିରାଟ ରାଜାଙ୍କର କନ୍ୟାଙ୍କୁ ଉତ୍ତରାଙ୍କୁ ସେ ଶିକ୍ଷା ଦେଲେ, ନୃତ୍ୟ ଶିକ୍ଷା ଦେଲେ, ଏସବୁ ବହୁତ କଥା ଚାଲିଛି, ସେ କିଛି ଆଲୋଚନା କରିବା ନାହିଁ। ଆମର କହିବାର ଉଦ୍ଦେଶ୍ୟ ହେଉଛି ତୁମେ କ୍ଳୈବ ଥିଲା, ଲୋକମାନେ କହିବେ ଏତେ କ୍ଳୈବ କ୍ଳୈବ ଥିଲା, ଇଏ ତ ନପୁଂସକ ଥିଲା, ଗୃହନଳା ତାଙ୍କ ନାଁ ହୋଇଥିଲା ଗୃହନଳା। ତେଣୁ କ୍ଳୈବ ମାସ ମମ ପାର୍ଥ, ନହିଁ ତ ତୁମକୁ ଏଠି ଶୋଭା ପାଏ ନାହିଁ, ତୁମେ ଯେଉଁ ଏଇଭଳି କ୍ଳୈବତା କଥା କହୁଛ, ନପୁଂସକ କଥା କହୁଛ, ବଳହୀନ ବ୍ୟକ୍ତିର କଥା କହୁଛ, ଏଇଟା ତୁମକୁ ଶୋଭା ପାଏ ନାହିଁ ଅର୍ଜୁନ, ତୁମେ ମୋର ସଖା। ତେଣୁ କ୍ଷୁଦ୍ର ହୃଦୟ ଦୌର୍ବଲ୍ୟ, ଏଇ ଯେଉଁ କ୍ଷୁଦ୍ର ଚିନ୍ତାଧାରା ରହିଛି, ହୃଦୟ ଦୁର୍ବଳତା ଯେଉଁ ଆସିଛି, ମୋହ ଇଏ ହେଇଯାଇଛି ତୁମର, ଏଇଟାକୁ ତ୍ୟକ୍ତ ତିଷ୍ଠ, ଏଇଟାକୁ ତ୍ୟାଗ କର, ଉତ୍ତିଷ୍ଠ ଛିଡ଼ା ହେଇଯା, ବସନ୍ତ କ'ଣ ଠିଆ ହେବ, ତ୍ୟକ୍ତତିଷ୍ଠ ପରନ୍ତପ ପରନ୍ତପ, ତୁମର ଯେଉଁ ରହିଛି ଶତ୍ରୁମାନଙ୍କୁ ତୁମେ ବହୁତ ଉତ୍ତାପ ପ୍ରଦାନ କରିବ, ପରମ ବହୁତ ତାପ ପ୍ରଦାନ ବହୁତ ତାଙ୍କୁ କଷ୍ଟ ଦେବ, ପରନ୍ତପ ତାଙ୍କୁ ହତ୍ୟା କରିବ, ତୁମେ ଏ ବସିକି ରହିଲେ ଚଳିବ, ଉଚ୍ଚ ଉଚ୍ଚ ଉତ୍ତିଷ୍ଠ ତିଷ୍ଠ ଭାର ତ୍ୟକ୍ତତିଷ୍ଠ, ଇଏ ଯେଉଁ ରହିଛି, ଇଏ ଯେଉଁ କ୍ଷୁଦ୍ର ଚିନ୍ତାଧାରା ରହିଛି, ଅନାଟ୍ୟ ଚିନ୍ତାଧାରା ରହିଛି, ତ୍ୟାଗ କର, ଉତ୍ତିଷ୍ଠ ବର୍ତ୍ତମାନ ଠିଆ ହେବ, ଭଗବାନ କହୁଛି, କିନ୍ତୁ ଭଗବାନ ବାହାରେ କହୁଛନ୍ତି ଭିତରେ କହୁଛନ୍ତି ନାଇଁ ତା ବସ, ଭଗବାନ ଜ୍ଞାନ ଦେବେ, ବହୁତ ଜ୍ଞାନ ରହିଛି ଦେବା ପାଇଁ, ଆମମାନଙ୍କୁ ଦିଆଯିବ ଜ୍ଞାନ, ତ୍ୟକ୍ତତିଷ୍ଠ ପରନ୍ତପ। ତେଣୁ ଭଗବାନ ଭିତରେ ଯେଉଁ ଦେଉଛନ୍ତି ପ୍ରେରଣା ଅର୍ଜୁନ କହୁଛନ୍ତି ବର୍ତ୍ତମାନ, ଆଉ କଥା କହିପାରୁନଥିଲେ କିନ୍ତୁ ତଥାପି ବର୍ତ୍ତମାନ କହୁଛନ୍ତି, ଅର୍ଜୁନ କହୁଛନ୍ତି କଥା। ଏଠି ସବୁ ଟୀକା ସବୁ ରହିଛି, ବହୁତ ଟୀକା କଥା ରହିଛି, କେତୋଟି ସେତେ ଇମ୍ପୋର୍ଟାଣ୍ଟ ଟୀକା କହିବା, ସବୁ ଟୀକା ଆମେ କହିବା ନାହିଁ। ମୈତ୍ରିକ ସବୁ ଟିପା ଯେଉଁ ଇମ୍ପୋର୍ଟାଣ୍ଟ ରହିଛି ତାକୁ ଟିକେ ହାଇଲାଇଟ୍ କରିଦେବି, ସେ ସେଗୁଡ଼ା କହିବା, ସବୁ ଜିନିଷ କହିବା ନାହିଁ, ବହୁତ ଜିନିଷ ରହିଛି କଥା। ତେଣୁ ଅର୍ଜୁନ କହୁଛନ୍ତି ଯେ କଥମ ଭୀଷ୍ମ ମହମ ସଂଖ୍ୟେ ଜଣନ୍ତେ ମଧୁସୂଦନ ଈଶ୍ୱବୀ ପ୍ରତିଯୋଶ୍ୟାମି କୁଜାହା ପରିଶୂଦନ। ମଧୁସୂଦନ ଶବ୍ଦଟି ଦୁଇଥର କହିଛନ୍ତି ଅର୍ଜୁନ, ହେଇଛି ମଧୁସୂଦନ ଦୁଇଥର କହିଲେ। କାହିଁକି ଦୁଇଥର କହିଲେ? ଆଚାର୍ଯ୍ୟମାନେ ତାକୁ ଟୀକାରେ କହିଛନ୍ତି କାହିଁକି ଦୁଇଥର କହିଲେ। ତେଣୁ ସେ କହୁଛନ୍ତି ବର୍ତ୍ତମାନ ମଧ୍ୟ ସିଏ ଭଗବାନଙ୍କର କଥା ମାନିବା ପାଇଁ ରାଜି ହେଇନାହାନ୍ତି, କାରଣ ଭଗବାନ ଚାହୁଁନାହାନ୍ତି ଜ୍ଞାନ ଦିଆଯିବ। ତେଣୁ ସେ କହୁଛନ୍ତି, ସେ ଯୁକ୍ତି କରୁଛନ୍ତି ବର୍ତ୍ତମାନ, କଥମ ଭୀଷ୍ମ ମହମ ସଂଖ୍ୟେ, ଏ ଯୁଦ୍ଧରେ ସଖା ତୁମେ ଯେଉଁ କହୁଛ ଯୁଦ୍ଧ କରିବା ପାଇଁ, ଭୀଷ୍ମଙ୍କ ସହିତ ଦ୍ରୋଣଙ୍କ ସହିତ କେମିତି ମୁଁ ଯୁଦ୍ଧ କରିବି? ନା କାହିଁ ଅସୁବିଧା କ'ଣ ହେଲା? ନା ମଧୁସୂଦନ, ତୁମେ ମଧୁସୂଦନ, ତୁମେ ମଧୁ ଦୈତ୍ୟଙ୍କୁ ହତ୍ୟା କରିଛ, ତୁମେ ତୁମ ପିତାଙ୍କୁ ହତ୍ୟା କରିଛ, ତୁମ ଗୁରୁଙ୍କୁ ହତ୍ୟା କରିପାରିବ? କହିବାର ଉଦ୍ଦେଶ୍ୟ ସେଇଟା। କଥମ ଭୀଷ୍ମ ମହମ ସଂଖ୍ୟେ ଦ୍ରୋଣଙ୍କ ମଧୁସୂଦନ ଈଶ୍ୱବୀ ପ୍ରତିଯୋଶ୍ୟାମି, ଈଶ୍ୱବୀ ପ୍ରତିଯୋଶ୍ୟାମିର ଅର୍ଥ ହେଉଛି ଶ୍ରୀଦର୍ଶନୀ କହୁଛନ୍ତି ବାଚା ବି ଯୋଶ୍ୟାମି, କଥା ଯାହାକୁ କହିଯିବ କୁହାଯିବ ନାହିଁ, ନିଷ୍ଠୁର କଥା କୁହାଯାଇପାରିବ ନାହିଁ କି ବହୁତ କର୍କଶ କଥା କୁହାଯାଇପାରିବ ନାହିଁ ଯାହାଙ୍କୁ, ତାଙ୍କୁ ମୁଁ ବାଣରେ ଯୁଦ୍ଧ କରି ଯୁଦ୍ଧ କରିବି, ଧନୁ ଦ୍ୱାରା ଯୁଦ୍ଧ କରିବି ତାଙ୍କ ସହିତ, ଯାହାକୁ ଆମେ ଟିକିଏ କଡ଼ା କଥା କହିପାରିବା ନାହିଁ, ସେ ଆମର ଗୁରୁ, ସେମାନେ ଭୀଷ୍ମ ପିତାମହ ଏବଂ ଇଏ ଦ୍ରୋଣାଚାର୍ଯ୍ୟ ଆମକୁ ଶିକ୍ଷା ଦେଇଛନ୍ତି, ଆମେ ତାକୁ କଡ଼ା କଥା ବି କହିପାରିବୁ ନାହିଁ, ଆଉ ଧନୁ ଧରି ତାଙ୍କ ସହ ଯୁଦ୍ଧ କରିବୁ, ଈଶ୍ୱରୀ ପ୍ରତିଯୋଶ୍ୟ ଆମେ ପୂଜାହା, ସେମାନେ ହେଉଛି ପୂଜାର ଯୋଗ୍ୟ, ସେମାନଙ୍କୁ ପୂଜା କରିବା କଥା। ମଧୁସୂଦନ ପୁଣି କହିଲେ ମଧୁସୂଦନ, କାରଣ ଯଦି ଭଗବାନ କହିବେ ମଧୁସୂଦନର ଆଉ ଗୋଟେ ଅର୍ଥ ହେଉଛି ମଧୁ, ମଧୁ ବଂଶରେ ସେ ଆସୁଛନ୍ତି ମଧୁସୂଦନ, ତାଙ୍କ ନାଁ ହୋଇଛି। ତେଣୁ ଇଏ ଆଉ ଟିକିଏ ସ୍ପଷ୍ଟୀକରଣ ଦେଲେ, ମୁଁ ସେ ମଧୁବଂଶ କଥା କହୁନି ଆପଣଙ୍କୁ, ଆପଣ ମଧୁସୂଦନ, ଆପଣ ମଧୁ ଦୈତ୍ୟକୁ ହତ୍ୟା କରିଥିଲେ, ମଧୁ ଦୈତ୍ୟକୁ ହତ୍ୟା କରିଥିଲେ, ଆପଣ ତାଙ୍କ ପିତାଙ୍କୁ ହତ୍ୟା କରିଥିଲେ କି? ଆପଣ ଆପଣଙ୍କ ଗୁରୁ ସନ୍ଦୀପନୀକୁ ହତ୍ୟା କରିପାରିବେ କି? କରିଛନ୍ତି କି? ମୋତେ କହୁଛନ୍ତି କରିବା ପାଇଁ, ଏଇଭଳି କହିବାର ଉଦ୍ଦେଶ୍ୟ। ମଧୁସୂଦନ ଶବ୍ଦ ଦୁଇଥର ବ୍ୟବହାର କରାଯାଇଛି। ତେଣୁ ଗୁରୁ ହତ୍ୱା ହି ମହାନ୍ ଭାବାନ୍ ଶ୍ରେୟ ଭକ୍ତୁମ୍ ଭକ୍ୟମ୍ ଅପିୟ ଲୋକେ ହତ୍ୱାତ କାମାନ୍ ଗୁରୁ ନିହେବ ଭୁଞ୍ଜିୟ ଭୋଗାନ୍ ରୁଧିର ପ୍ରତିଦାନ। ତାଙ୍କର ନିଜ ଯେଉଁ କଥା କହିଲେ ତରି ତାନ୍ ହତ୍ୱା ତବ ଦେହଯାତ୍ରା ବି ନ ସେ ଆଦିତି, ଯଦି ଭଗବାନ କହିବେ ଠିକ୍ ଅଛି ତୁମେ ଯଦି ଯୁଦ୍ଧ କରିବ ନାହିଁ ତାହେଲେ ତୁମେ କେମିତି ଚଳିବ? ମୁଁ ଯାଇଥିଲି ଶାନ୍ତି ପ୍ରସ୍ତାବ ନେଇ, ତୁମ ମନେ ଅଛି ତ ମୁଁ ତାଙ୍କୁ କ'ଣ କହିଥିଲି? ସମଗ୍ର ବିଶ୍ୱ ହେଉଛି ତୁମର, ମୁଁ ତାଙ୍କୁ ମାଗିଥିଲି ସେ ଦେଲେ ନାହିଁ, ତାପରେ କହିଲି ଅଧା ରାଜ୍ୟ ଦେବା ପାଇଁ ସେତିକି ମଧ୍ୟ ଦେଲେ ନାହିଁ, ପାଞ୍ଚ ଖଣ୍ଡ ଗ୍ରାମ ମାଗିଲି ସେତିକି ମଧ୍ୟ ଦେଲେ ନାହିଁ, ସୂଚକରେ ବିନା ମେଦିନୀ ଦେବେନି ବୋଲି କହିଲେ, ଦୁର୍ଯ୍ୟୋଧନ କହିଲା ସୂଚକରେ ମେଦିନୀ ଦେବ ନାହିଁ, ଆଉ ତୁମେ ଚଳିବ କେମିତି? ଯାହା ହେଉଛି ସୀତାରାମ ହନୁମାନ ଯୋଗୀ, ତୁମେ ଚଳିବ କେମିତି? ତରି ତାନ୍ ତାନ୍ ନ ହତ୍ୱା ତବ ଦେହଯାତ୍ରା ବି ନ ସାର୍, ତୁମେ ଯଦି ତାକୁ ହତ୍ୟା ନ କରିବ ତାହେଲେ ତୁମେ ବଞ୍ଚିବ କେମିତି? ତେଣୁ ଏ କଥା କହୁ ତତ୍ରାହ, ସେଥିପାଇଁ କହୁଛନ୍ତି ଗୁରୁଙ୍କୁ ହତ୍ୱା ଇ ମହାନ୍ ଭାବା, ଗୁରୁଙ୍କୁ ହତ୍ୟା କରି ମହାନ୍ ଭାବ ସିଏ, ତାଠାରୁ ମୁଁ ଭାବୁଛି ଶ୍ରେୟ କ'ଣ? ନା କ'ଣ ଶ୍ରେୟ? ନା ଭୋକ୍ତୁ ଭକ୍ୟମ ଅପ୍ୟ ଲୋକେ, ଭିକ୍ଷା କରି ଚଳିବୁ ଆମେ, ଖାଇବା ପାଇଁ କ'ଣ ମିଳିବନି? ଭିକ୍ଷା କରି ଚଳିବା, ଭିକ୍ଷା କରିବା, ଭିକ୍ଷା ଭକ୍ୟମ ଅପ୍ୟ ଲୋକ ଅପ୍ୟ ଲୋକେ ହତ୍ୱା ତ କାମା ଗୁରୁଣ ହେଇଗ, ମୋର କାମ ପାଇଁ, ମୋର ଆମର ଶରୀର ପାଇଁ, ଆମର ଆବଶ୍ୟକତା ପାଇଁ ଆମେ ଗୁରୁଙ୍କୁ ହତ୍ୟା କରିବୁ, ଭୁଞ୍ଜିୟ ଭୁଗା ରୁଧିର ପ୍ରତିଜ୍ଞା, ତାଙ୍କୁ ଯଦି ହତ୍ୟା କରିକି ଆମେ ଜିତିର ଗଲେ ମଧ୍ୟ, ରାଜ୍ୟକୁ ଶାସନ କଲେ ମଧ୍ୟ, ଏ ରୁଧିର ପ୍ରତିଜ୍ଞା, ଏ ଗୁରୁଙ୍କର ରକ୍ତକୁ ଆମେ ଉପଭୋଗ କରିବୁ, ପିତାମହଙ୍କର ଗୁରୁମାନଙ୍କର ରକ୍ତକୁ ଆମେ ଉପଭୋଗ କରିବୁ, ଏଇଟା କ'ଣ ଠିକ୍ ହେବ ମଧୁସୂଦନ? ତାଦେହରେ ବହୁତ ଭାଷ୍ୟ ଦେଇଛନ୍ତି, ବଡ଼ ବଡ଼ ଭାଷ୍ୟ ରହିଛି। ତେଣୁ ହଁ, ତେଣୁ ତାପରେ ଯଦି ଭଗବାନ କହିବେ କିଞ୍ଚ ଯଦ୍ୟପି ଅଧର୍ମ
अङ्गीकरिष्यामः तथापि किम् अस्माकं जयपराजय वा गरीयान् भवेत् इति न ज्ञात सखा तुम जो कह युद्ध करने ठीक अच्छे जदि तुम सब कथा मो कथ छाड़ी जब तुम कथ अनुसार कार्य करी अधर्म अंगीकार करी निश्चिंत भाव ये अधर्म धर्म कार्य नुहदेल आगे कही प्रथम अध्याय कह पाप कार्य करें ये अधर्म जदि मत करी तथापि कि अस्माकं जय पराजय बा जय हो कि पराजय हो जाणीना ठीक भाव तेणु गरीयान भवेदी कौटा ठीक हम आम भी जाणी ना तेणु ये कहते नचेत दृद्म कर्तरण कर बर्तमान सन्देह आढ़ीभूत हो प्रथम अध्याय जो सन्देह ना बर्तमान सन्देह आधिक अधिक अधिक हो युद्ध करी ना ना युद्ध करी ना ना भगवान जो मन मैंने कहते ठीक अच्छे अर्जुन आत कथ ना ये लेक्चर फेक्चर ना से बंद कर चल तुम बड़ भाई कह जा दुर्योधन पाकु जाई शरण नब तर चल तेणु काले भगवान ये चिंता करेंगे बर्तमान अर्जुन कहते नचेत विद्म कतरण कर जानव ना कौटा ठीक हम कतरण करोटा ठीक जदवा जयम जदवा न जयु ताकि हत्या कले ठीक हम आम हत्या करें ठीक हम मुझे जापार ना कौटा ठीक प्रथम अध्याय से सब चिंता नाला द्वितीय अध्याय आसगला चिंता भगवान बर्तन ज्ञान देवे ना बर्तन प्लाटफर्म यागला जब जाने भी हत्या न जीजी साम ताक हत्या करें जितना चाहूना बचापी चाहूना ते अवस्था प्रमुख धातराष्ट्र ताक आम हत्या करवाटा द्वारा ठीक हम से हत्या करवाटा ठीक हम ये कौटा ठीक बर्तमान कि मोर सन्देह आसगला डाउट आसगला तेणु ताको आउ टे स्पष्ट करगवान डोज बर्तन कम कर कम करतान पूर्ण भाव में भगवान शरण जीवे ये श्लोक कौन सात श्लोक कौन कापण्य दोषो पहत स्वभाव पृछामी तम धर्म सम्मूढ़ चेता जत्श्रेय निश्चित गृहितन्मे शिष्यस्ते हम साधिमान तम प्रपन्नम अर्जुन चिंता कले बर्तमान कृष्ण सहित यही भाव मित्र भाव जी कथबार्ता चलो जुक्तितर्क चलो शेष हम ना जुक्तितर्क शेष हम ना जड़े तार्किक अन्य जन तार्किक अधिक ज्ञान थे अन्य जन तार्किक से परास्त करदेव तेणु ये तर्क शास्त्र किसी आलोचना कर लाभ ना तेणु बर्तमान से कहते कार्पण्य दोष मोर बर्तमान कृपणता आसी जाए कृपणता कौन प्रभुपाद महाराज कहते भगवान जड़े कृपणता अर्थ होने स्थान कही कृपण हूँ कृपण वर्णना कर गर्ग उपनिषद जो बा एतद अक्षर गार्गी अभितित्वा अस्मान लोका प्रति सकृपण कृपण किए ना मनुष्य जन्म पाई भगवान को नजा मृत्युवरण कला सी हूँ कृपण तेणु ये कृपण दोष मोर आसी जाइए बर्तमान कार्पण्य दोष कहत स्वभाव मोर बर्तन स्वभाव नष्ट हो जाए मुझे जाणी क्षेत्र स्वभाव कौन युद्ध करवा क्षेत्र स्वभाव जाणी कि बर्तमान मोर कृपणता आसी जाइए मोर स्वभाव नष्ट हो जाए प्रभु पृछामी तम धर्म सम्मूढ़ बर्तमान मुझे धर्म विषय संज्ञान हो जाए बर्तमान आपन को पचारुची कौटा धर्म जत् श्रेय सा निश्चित रोहितान में कौटा मो पक्ष श्रेय सेटा को निश्चित भाव में मतलब कहतु ये करी शिष्य स्नेह साधिमान कम प्रपन्न मुझे बर्तमान आपण शिष्य है शिष्य मुझे आप सखा नुँ शिष्य बर्तन मुझे शिष्य है शिष्य स्नेह साधिमान कम प्रपन्न मत साधन कर शासन करूँ मुझे शरण में गली प्रपन्नम भगवान ये गोटे व्रत रही रामायण वर्णना कर जब विभीषण आसते भगवान शरण में भगवान जा लंकार नदी समुद्र एपटे रही शहे योजन समुद्र रही रावण ठार विताड़ित हो विभीषण जो आसी भगवान शरण में पशिंट से भगवान कथा कही रामायण वर्णना कर भगवान ये गोटे व्रत रही प्रसिद्ध व्रत शक्रोध भी प्रपन्नाय तबास्मृति तो जाते अभयम सर्वभूते भी ददा एक तत्त व्रत मम भगवान पर प्रसिद्ध व्रत प्रसिद्ध प्रतिज्ञा ସକୃଦପି ପ୍ରପନ୍ନାୟ ଥରେ ମଧ୍ୟ ଥରେ ଯଦି ମଧ୍ୟ ଜଣେ ଭଗବାନଙ୍କ ସ୍ମରଣରେ ଯାଆନ୍ତି ପ୍ରପନ୍ନ ହୋଇଯାଆନ୍ତି ତବା ସ୍ମୃତି ତ ଯାଉଛନ୍ତି ପ୍ରଭୁ ମୁଁ ଆପଣଙ୍କର ଏତିକି କହିଦେବେ ତାହେଲେ ଅଭୟଂ ସର୍ବଭୂତେଭ୍ୟ ଖାଲି ମନୁଷ୍ୟ ମୁଁ ଯେତେ ଜୀବ ଅଛନ୍ତି ସମସ୍ତଙ୍କୁ ଅଭୟ ପ୍ରଦାନ କରିବି ଇଏ ହେଉଛି ମୋର ବ୍ରତ ଇଏ ହେଉଛି ମୋର ପ୍ରତିଜ୍ଞା ରାମାୟଣ କଥା ଆମେ କହିବା ନାହିଁ ତେଣୁ ଇଏ ଭଗବାନଙ୍କର ଶରଣରେ ବର୍ତ୍ତମାନ ଗଲେ ପ୍ରପନ୍ନ ମୁଁ ଆପଣଙ୍କର ପ୍ରପନ୍ନ ହେଲି ଆପଣ ଶରଣରେ ଗଲି ମୋତେ ଆପଣ ଶାସନ କରନ୍ତୁ ମୋତେ କୁହନ୍ତୁ କ'ଣଟା ମୁଁ କରିବି ମୁଁ ଜାଣିପାରୁନାହିଁ ମୋତେ କାନ ମୋଡ଼ିକିରି କୁହନ୍ତୁ ଏଇଟା କର କର କରିକି ଭଗବାନ କାନ ମୋଡ଼ିବେ ପ୍ରକୃତରେ ତାପରେ କହିବେ ଭଗବାନ ଏକଥା ଯାହା କହୁଛନ୍ତି ସଖା ହିସାବରେ କହୁଛନ୍ତି ବର୍ତ୍ତମାନ କାନ ମୋଡ଼ିକିରି କଥା କହିବେ ଗୁରୁ ହିସାବରେ କଥା କହିବେ ବର୍ତ୍ତମାନ ଶିଷ୍ୟ ହୋଇଗଲେ ନା ବର୍ତ୍ତମାନ ଗୁରୁ ସେ ଗୁରୁ ହିସାବରେ ଗ୍ରହଣ କରିବେ ସାମାନ୍ୟ ଆମର ମାନେ କ'ଣ ସମସ୍ତଙ୍କ ଭଳିଆ କଥା କହିବେ ନାହିଁ ଗୁରୁ ସିଏ ସାକ୍ଷାତ ଧରିତ୍ୱେନ ସମସ୍ତ ଶାସ୍ତ୍ରୀ ଭଗବାନ ସହିତ ସମାନ ସିଏ ଗୁରୁ ସାକ୍ଷାତ ଧରି ସିଏ ତେଣୁ ଭଗବାନ ଯେଉଁଭଳି ଭାବରେ ଗୌରବରେ ପୂଜା କରାଯାଏ ଗୁରୁଙ୍କୁ ମଧ୍ୟ ସେହିଭଳି ଭାବରେ କରାଯିବ ଗୁରୁ ସଖା ନୁହନ୍ତି ସଖା ହିସାବରେ ରହିବେ ନାହିଁ ଅଲଗା ସ୍ତର ସିଏ ଗୁରୁ ସ୍ତର ହୋଇଗଲେ ସିଏ ତେଣୁ ଭଗବାନ ଯଦି କହିବେ ଯେ ନନୁ ଗୋଟେ କଥା ରହିଛି ଜଣେ କହିଛନ୍ତି ଆଚାର୍ଯ୍ୟ ଜଣେ କହିଛନ୍ତି ହଁ ବିଶ୍ୱନାଥ ଚକ୍ରପୀଠକୁ କହିଛନ୍ତି ଯେ ନନୁ ମୟି ତବ ସଖ୍ୟ ଭାବ ହେବ ନ ତୁ ଗୌରବମ୍ ଅର୍ଜୁନ ମୁଁ ତୁମର ସଖା ତୁମେ ମୋତେ କେବେ ଗୁରୁ ବୋଲି ଚିନ୍ତା କରିନାହଁ ତେଣୁ ଅତସ୍ତ୍ୱାଂ କଥମ୍ ଅହମ୍ ଶିଷ୍ୟଂ କରମି ତେଣୁ ମୁଁ ତୁମକୁ କେମିତି ଶିଷ୍ୟ କରିବି ତୁମେ ମୋର ସଖା ମୁଁ ତୁମକୁ କେମିତି ଶିଷ୍ୟ କରିବି ତେଣୁ ତସ୍ମାତ୍ ଯତ୍ର ତବ ଗୌରବମ୍ ତଂ ତମବି ଦୈପାୟନ ଦିଗେ ସିଏ ଏଠି ଆହ ତେଣୁ ତୁମେ ଯାହାକୁ ଗୁରୁ ହିସାବରେ ଗ୍ରହଣ କରୁଛନ୍ତି ଭୀଷ୍ମଦେବ ବା ଦ୍ରୋଣାଚାର୍ଯ୍ୟ ଏମାନଙ୍କ ଶରଣରେ ଯାଅ ସିଏ ତୁମକୁ କହିବି ଜ୍ଞାନ ଦେବେ ମୁଁ ତୁମର ସଖା ମୁଁ ତୁମକୁ କ'ଣ ଦେଇପାରିବି ଜ୍ଞାନ ଦେଇପାରିବି ତେଣୁ ସେ କହୁଛ ନହିଁ ପପସ୍ୟାମି ପ୍ରଭୁ ଆପଣଙ୍କ ଛଡ଼ା ମୁଁ ଆଉ କାହାକୁ ଦେଖୁନାହିଁ ଯେ ମାମ୍ ଅପନୁଦ୍ୟା ମମାପନୁଦ୍ୟା ଯତ୍ ଶୋକମ ଉଚ୍ଛ୍ୱସଣ ଇନ୍ଦ୍ରିୟାଣ ମୋର ଯେଉଁ ଶୋକ ସମୁଦ୍ର ରହିଛି ଶୋକ ସମୁଦ୍ର ବର୍ତ୍ତମାନ ଇନ୍ଦ୍ରିୟମାନେ ମୋର ଶୋକ ସମୁଦ୍ରରେ ନିମଜ୍ଜିତ ହୋଇଯାଇଛନ୍ତି ଆଉ ମୁଁ କାହାକୁ ଦେଖୁନାହିଁ ଯେ ମୋତେ ଶୋକ ସମୁଦ୍ର ଉଦ୍ଧାର କରିପାରିବ ଅବାପ୍ୟ ଭୂମାମ ଅସପତ୍ନର ଉଦ୍ଧାର ଏ ଭୂମି କଥା କ'ଣ ତ୍ରିଲୋକର ରାଜ୍ୟ ହେଲେ ମଧ୍ୟ ମୋର ଏ ଶୋକ ଦୂର ହୋଇପାରିବ ନାହିଁ ରାଜ୍ୟଙ୍କ ସୁରାଣାମ ଅପିଚାଧିପତ୍ୟମ ସ୍ୱର୍ଗଲୋକ ମଧ୍ୟ ମୁଁ ପ୍ରାପ୍ତ ହୋଇଗଲେ ମଧ୍ୟ ମୋର ଶୋକ ଦୂର ହେବ ନାହିଁ ଏବଂ ଆପଣ ଛଡ଼ା ଆଉ କେହି ମୋର ଏ ଶୋକକୁ ଦୂର କରିପାରିବେ ନାହିଁ ଆପଣ ହିଁ ମୋର ଶୋକକୁ ଦୂର କରିବେ ଆପଣ ହିଁ ଏକା ମୋର କାନ ମୋଡ଼ିପାରିବେ ଆଉ କେହି ମୋଡ଼ିପାରିବେ ନାହିଁ କହିବାର ଉଦ୍ଦେଶ୍ୟ ଥିଲା ଏଇଟା ଭଗବାନ କାନ ମୋଡ଼ିବା ପାଇଁ ଆରମ୍ଭ କଲେ ଆର ଶୋକରେ ନଅ ଶୋକରେ ସଞ୍ଜୟ କହୁଛନ୍ତି ବର୍ତ୍ତମାନ ଭଗବାନ କହିବେ ଏଗାରରୁ କହିବେ ଆମେ ଦଶ ଶ୍ଳୋକ ଯାଏ ଆଲୋଚନା କରିବା ସଂକ୍ଷେପରେ ତେଣୁ ଏହିଭଳି ଭାବରେ ଏବଂ ମୁକ୍ତା ଋଷିକେଶ ଋଷିକେଶ ଯିଏ ଋଷି ପ୍ରକୃତରେ ଭଗବାନ ତାର ଇନ୍ଦ୍ରକୁ ସବୁ ନିୟନ୍ତ୍ରଣ କରିଛନ୍ତି ସେ ଇଞ୍ଚେ ଏପଟ ସବୁ ହେଇପାରୁନାହାନ୍ତି ଭଗବାନ ଚାହୁଁଛନ୍ତି ତୁମେ ଯୁଦ୍ଧ କର ନା ସେ ଯୁଦ୍ଧ କରିପାରୁନାହାନ୍ତି ଯଦିଓ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ କିନ୍ତୁ ସେ ଋଷିକେଶ ମାଡ଼ି ଚାବି ମୋଡ଼ି ଦେଇଛି ନା ତୁମେ ଯୁଦ୍ଧ କରିପାରିବ ନାହିଁ ଭଗବାନ ତେଣୁ ଏବଂ ମୁକ୍ତା ଋଷିକେଶ ଋଷିକେଶଙ୍କୁ ଏହିଭଳି ଭାବରେ କହି ଗୁଡ଼ାକେଶ ପରନ୍ତପ ଗୁଡ଼ାକେଶ ବା ଏଇ ଅର୍ଜୁନ ଯେ ଇନ୍ଦ୍ରକୁ ମାନେ କ'ଣ ନିଦ୍ରାକୁ ଜୟ କରିଛନ୍ତି ଶତ୍ରୁମାନଙ୍କୁ ବହୁତ ତାପ ପ୍ରଦାନ କରନ୍ତି ପରନ୍ତପ ସିଏ ତେଣୁ ନ ଯସ୍ୟ ଇତି ଗୋବିନ୍ଦ ଅନ୍ତିମରେ କହିଲେ ଗୋବିନ୍ଦ କହିନାହାନ୍ତି ଖାଲି ମନରେ ଭାବିଲେ ତୁମେ ଗୋବିନ୍ଦ କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମେ ମୋର ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରିପାରିବ ଆଉ କେହି ଆନନ୍ଦ ପ୍ରଦାନ କରିବ ମୋର ଇନ୍ଦ୍ରିୟମାନେ ବର୍ତ୍ତମାନ ଶୋକରେ ମଜିକି ରହିଛନ୍ତି ଶୋକରେ ଶୋକ ସାଗରରେ ନିମଜ୍ଜିତ ହୋଇଯାଇଛନ୍ତି ତୁମେ ଏକା ଆନନ୍ଦ ପ୍ରଦାନ କରିପାରିବ ଆଉ କେହି କରିପାରିବେ ନାହିଁ ଗୋବିନ୍ଦ ସେଥିପାଇଁ କହିଲେ ଗୋବିନ୍ଦ ଉକ୍ତା ତୁଷ୍ଣୀ ବଭୁ ଭ ନ ଦୋଷ୍ୟ ଏ କଣ୍ଡିସନାଲ ସରେଣ୍ଡର ହୋଇଗଲେ ସରେଣ୍ଡର ହୋଇଗଲେ ମୁଁ ଆପଣଙ୍କ କ'ଣ ଯେଉଁ କହିଲା ପୂର୍ବରୁ ଯଶ୍ରିୟ ଶିଷ୍ୟ ସ୍ତେ ସାଧୁମାନଙ୍କ ପ୍ରପନ୍ନ ମୁଁ ଆପଣଙ୍କ ଶିଷ୍ୟ ହେଲି ମୋତେ ଆପଣ ଶାସନ କରନ୍ତୁ କହିଲେ
କିନ୍ତୁ ପୁଣି କହୁଛନ୍ତି ନା ନା ମୋତେ ଶାସନ କରିବେ ଯେ, କିନ୍ତୁ କଣ୍ଡିସନରେ, ଗୋଟେ କଣ୍ଡିସନରେ ମୋତେ ଆପଣ ଶାସନ କରିବେ, ମୁଁ ଆପଣଙ୍କ ଶିଷ୍ୟ ହେବି କଣ୍ଡିସନରେ ନା କ'ଣ ନା ନ ଦୋଷ୍ୟ, ମୁଁ ଯୁଦ୍ଧ କରିବି ନାହିଁ, ନ ଦୋଷ୍ୟ ଇତି ଗୋବିନ୍ଦ ଉକ୍ତ ତୁଷ୍ଣୀ ବହୁବ, ତାପରେ ଚୁପ୍ ହେଇଗଲା, କିଛି କହିଲେ ନାହିଁ, ଏମିତି ଶକ୍ତି ନାହିଁ, ବହୁତ କଷ୍ଟରେ ଏତିକି କହିଛନ୍ତି। ତେଣୁ ଭଗବାନ ହସିଲେ, କହିଲେ ମୋର ଶରଣରେ ଯାଉଛନ୍ତି କିନ୍ତୁ ଯୁଦ୍ଧ କରିବନି। କହୁଛ ଭଗବାନ ଭାବୁଛନ୍ତି କାହିଁକି ମୁଁ ଯେଉଁ ଡୋର ଦେଇଛି ଠିକ୍ କାମ କରିଛି, ମୁଁ ଚାହୁଁଛି ସେ ଯୁଦ୍ଧ ନ କରିବା ପାଇଁ। ତେଣୁ ସେ କହିଲା ସେ ଠିକ୍ ଅଛି, ତେଣୁ ତମ ବାହାଚ ଋଷିକେଶ ପ୍ରହସନ ଯୁବ ଭାରତ, ବର୍ତ୍ତମାନ ଭଗବାନ ହସୁଛନ୍ତି, କାରଣ ଭଗବାନଙ୍କର ଅନ୍ତର କଥା ଆଚାର୍ଯ୍ୟମାନେ କହୁଛନ୍ତି ବୋଲି ଆମେ ଜାଣିଛେ, ନହେଲେ କେମିତି ଜାଣିଥାନ୍ତେ କଥା। ଭଗବାନ ଚାହୁଁଛନ୍ତି ଅର୍ଜୁନ ଯୁଦ୍ଧ ନ କରୁ ବୋଲି, ତେଣୁ ଭଗବାନ ହସୁଛନ୍ତି। ପ୍ରହସନ ଇବ, ଇବ ଶବ୍ଦ କୁହାଗଲା, ପୂର୍ଣ୍ଣ ଭାବରେ ହସୁନାହାନ୍ତି, କାହିଁକିନା ଅର୍ଜୁନଙ୍କର ଦୁଃଖ ସାଗରରେ ରହିଛନ୍ତି, ଅର୍ଜୁନ ଜାଣୁନାହାନ୍ତି ଏ କଥା, ମାର୍ମିକ କଥା ଆମେ ଜାଣୁଛୁ, ଅର୍ଜୁନ ଜାଣିପାରୁନାହାନ୍ତି। ତେଣୁ ସେନୁର ଉଭର ମଧ୍ୟ ବିଷିଦନ୍ତ ଇଦମ୍ ବଚ, ତେଣୁ ଏହିଭଳି ଭାବରେ ବିଷାଦଗ୍ରସ୍ତ ଅବସ୍ଥାରେ ଅର୍ଜୁନ ଯେତେବେଳେ ଥିଲେ, ସେଇ ଉଭୟ ସେନାଙ୍କ ମଧ୍ୟରେ ଭଗବାନ ଏହିଭଳି ଭାବରେ ବଚ, ଭଗବାନ ବଚନ କହିଲେ। ଭଗବାନ ଏବଂ ଭଗବାନ ବଚନ ଭିତରେ କୌଣସି ତଫାତ ନାହିଁ, ଅଦ୍ୟ ଜ୍ଞାନ ସିଏ ଅଦ୍ୟ ତତ୍ତ୍ୱ। ତେଣୁ ଏଠି ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି, ଭଗବତ ତସ ଉପଦେଶ ସର୍ବସାକ୍ଷିକ ଇତି ବୋଧୟିତୁମ୍ ସେନୁର ଉଭର ମଧ୍ୟ, ସେ ଦୁଇ ସେନାଙ୍କ ମଧ୍ୟରେ ଯେଉଁ ରହିଲେ ଭଗବାନ ରହି ବର୍ତ୍ତମାନ ଜ୍ଞାନ ଦେବେ, ଇଏ ହେଉଛି ସମସ୍ତେ ସାକ୍ଷୀ ରହିଲେ। ଇଏ ଭଗବତ ଗୀତା କେଉଁଠି ଲୁଚା ଛୁପା କରି କୁହାଯାଏ ନାହିଁ ବା ମନଗଡ଼ା କଥା ନୁହଁ, ଏସବୁ ରହିଛନ୍ତି, 18 ଅକ୍ଷୌଣୀ ସୈନ୍ୟ ତାର ସାକ୍ଷୀ ରହିଛନ୍ତି, 40 ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ସେଠି ଥିଲେ, ସେମାନେ ସବୁ ସମସ୍ତେ ସମସ୍ତେ ଶୁଣୁଛନ୍ତି ଭଗବତ ଗୀତାର ଜ୍ଞାନ। ଦୁଇ ପକ୍ଷରେ ମଝିରେ ରହିଲେ, ଗୋଟିଏ ପକ୍ଷରେ ରହିଥିଲେ ଅନ୍ୟମାନେ ଦେଖିପାରିଥାନ୍ତି ନାହିଁ, ନ ଦେଖିପାରିଥାନ୍ତି, ଏତେ ଲୋକ ରହିଛନ୍ତି, ଜଣେ ନୁହଁ ଦୁଇ ଜଣ ନୁହଁ, ଲକ୍ଷ ଲକ୍ଷ ଲୋକ। ତେଣୁ ଭଗବାନ ମଝିରେ ରହିଲେ, ଏପଟେ ଯେତେ ଦେଖିପାରିବେ ସେପଟେ ଦେଖିପାରିବେ, ଦୁଇ ଜଣ ଦେଖିପାରିବେ ଭଗବାନ, ଭଗବାନଙ୍କର ଭଗବାନ ସେ ସବୁପଟେ ତାଙ୍କର ମୁଖ ହେଇପାରିବ। ସର୍ବତଃ ପାଣି ତୃତୀୟ ଅଧ୍ୟାୟରେ ଆପଣ ଇଣ୍ଟରେଷ୍ଟେଡ୍ ଯେଉଁ ରହିଛି ଟପିକ୍ ସେଇଟା କହିବା, ସର୍ବତଃ ପାଣି ପାଦଂ ସର୍ବତୃ କିଶୋର ମୁଖମ, ଭଗବାନଙ୍କ ମୁଖ ସବୁଆଡ଼େ ରହିଛି, ତେଣୁ ସମସ୍ତେ ଭଗବାନ ମୁଖ ଦେଖୁଛନ୍ତି, ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରିପାରିବେ। ତେଣୁ ସର୍ବସାକ୍ଷିକତ୍ଵ, ସମସ୍ତେ ସାକ୍ଷୀ ରହିଲେ ଭଗବାନ ଯେଉଁ ଜ୍ଞାନ ଦେଉଛନ୍ତି ଭଗବତ ଗୀତାର ଜ୍ଞାନ, ଏ କୌଣସି ଲୁଚା ଛୁପା କଥା ନୁହଁ ବା ମନଗଡ଼ା କଥା ନୁହଁ, ଏ ଭଗବାନ ସ୍ୱୟଂ କହିଛନ୍ତି। ଅତୀତରେ ସଞ୍ଜୟ କହିବେ ସେ କଥା, ସଞ୍ଜୟ ସବୁ ଶୁଣୁଛନ୍ତି, ତାଙ୍କ ମାଧ୍ୟମରେ ଧୃତରାଷ୍ଟ୍ର ଶୁଣୁଛନ୍ତି, ତେଣୁ ବ୍ୟାସଦେବ ଏଟାକୁ ରଚନା କରୁଛନ୍ତି ଯାହା ସବୁ କହିଥିଲେ। ତେଣୁ ଏଇଭଳି ଭାବରେ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଏ 10-20 ଶ୍ଳୋକ ଆମେ ଆଲୋଚନା କଲେ, ଆସନ୍ତାକାଲି ଭଗବାନ ଉଆଜ କହିବେ, 11 ଶ୍ଳୋକ ଆରମ୍ଭ କରିବା, ଆମର କଥା କହିଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମେ କିଛି ବହୁତ ସ୍ପିଡ୍ ପୁଣି ହେଲା କି ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ ଆମର ବାଚ ଲେଖ ରହିଛି, ସ୍ପିଡ୍ ହୋଇଯାଉଛି, କମି ପାରୁନୁ। ତେଣୁ ଯଦି କିଛି ସନ୍ଦେହ ରହିଛି କା କିଛି ପ୍ରଶ୍ନ ରହିଛି ତାହେଲେ ଆମେ କିଛି ଉତ୍ତର ଦେବା, ନହେଲେ କଥାକୁ ବିଶ୍ରାମ ଦେବା, ସମୟ ହୋଇଯାଇଛି। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରବ କୁନ୍ଦ କି, ଦାଇ ଗୋପିମାନନ୍ଦେ। ପରାଶପ୍ରଭୁଙ୍କର କାମ ପଡ଼ିଗଲା, ପରାଶପ୍ରଭୁ ପ୍ରସାଦ ସମସ୍ତ ପାଇଁ ଅଛି, ଆପଣ ଦିଅନ୍ତୁ ପ୍ରସାଦ, ପ୍ରସାଦ ଅଛି, ପ୍ରସାଦ ଏଇଠି ଅଛି।